ସେଠି ପରୀକ୍ଷା ନିରୀକ୍ଷା ହୁଏ ସମୟରେ ଏଇ କିଛି ଆମକୁ ଭଗବାନ ଦେବଦାସଙ୍କର କଥା ଆପଣମାନେ ତ ଜାଣିଥିବେ। ଭଗବାନ ଦେବଦାସ ସେଥିରେ ଯେ କୃଷ୍ଣଚରିତ ଭାଗବତର ତତ୍ତ୍ୱ ନିର୍ଯାସ ଏତେ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି ତାହା କହିବା ବାହୁଲ୍ୟ। ତେବେ ଆମେ ସବୁ ଯେଉଁ ଆସିକି ଏଠି ଏକାଠି ହେଇଛେ ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଆମ ସମୟ କାଢ଼ିକି ଆସି ବସିଛେ। ପ୍ରତ୍ୟେକ ମଣିଷ ଆଜି ଅତ୍ୟନ୍ତ ବ୍ୟସ୍ତ ବ୍ୟାକୁଳ ନିଜ ଜୀବନଧାରା ଭିତରେ ସେ ଦୌଡ଼ୁଛି ଆଗକୁ ଆଗକୁ ଗୋଟେ କ୍ଷଣ ପୁରୁଷତ୍ରା ତାରି ଭିତରେ ସତରେ ଆମେ କ'ଣ ଏମିତି ସମୟ ଆସିକି ଏଠି ଯେଉଁ ଘଣ୍ଟେ ଦୁଇ ଘଣ୍ଟା ବସିବା କ'ଣ ଆମର କିଛି କାମ ନାହିଁ ଆମେ ଆସି ବସିଲେ ନା ଆଉ କିଛି ପ୍ରତି ତମକୁ ସୁନ୍ଦର କଥା କୁହାଯାଇଛି ପ୍ରୟୋଜନ ମନୋଦେଶ ନା ମନ୍ଦତି ପ୍ରବର୍ତ୍ତତି ପ୍ରୟୋଜନ ମନୋଦେଶ ନା ମନ୍ଦତି ପ୍ରବର୍ତ୍ତତି ବିନା ପ୍ରୟୋଜନରେ କେମିତି କେବେବି କିଛି ବି କାମ କରନ୍ତିନି କିନ୍ତୁ ଆମର ତାମାନେ ଆମେ ଆସିକି ଯେଉଁ ବସିଛେ ସମୟଟାକୁ ଏଇଠି ଆମେ ବିତାଉଛେ ତାମାନେ ଆମର ଉଦ୍ଦେଶ୍ୟ କ'ଣ ବସିଛୁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କିଛି ଅଛି ସେ କଥାକୁ ଆମେ ବୁଝିବା ଆବଶ୍ୟକତା ରହିଛି। ଅଧୁନା ସଂସାର ଅତ୍ୟନ୍ତ ବ୍ୟସ୍ତବହୁଳ ବ୍ୟତିବ୍ୟସ୍ତ ଆମେ ସବୁ ପୁରାଣ ପୃଷ୍ଠାରୁ ସମ୍ବାଦପତ୍ର ପାଇଲେ ସମ୍ବାଦ ପଢ଼ୁଛେ ଟିଭିର ସ୍କ୍ରିନ୍ରୁ ଯେତେବେଳେ ଅନ୍ କରୁଛେ ଆମେ ଦେଖୁଛେ ସେଥିରେ ଆମେ ବି ବ୍ୟସ୍ତ ହେଇପଡ଼ୁଛେ। ବିଶେଷ କରି ସାଧାରଣ ମଣିଷଟି ତମେ ସକାଳୁ ପେପରଟା ଆସିକି ପଢ଼ୁଛି ତ ପୃଷ୍ଠାଟା ଓଲ୍ଟାଇ ଚେଷ୍ଟାକୁ ଚାହା କପେ ମାରିକି ତାକୁ ପଢ଼ିବାକୁ ଆରମ୍ଭ କରୁଛି ଏଣ୍ଟା ଡେ ତାର ପୁରା ଚିନ୍ତ ନେଇଯାଉଛି ମୋର ଅନୁଭବରୁ ମୁଁ ଯାହା କହୁଛି କାହିଁକି ଯାହା ସବୁ ଦେଖୁଛି ଭଲ କଥା କିଛି ହେଡ୍ଲାଇନ୍ସ ଯେଉଁ ରହିଛି ସେ ହେଡ୍ଲାଇନ୍ସ ଏତେ ଭୟଙ୍କର ଅବସ୍ଥା ସବୁ ଅଛି ସବୁ ଏକ ମାନେ ତା ମନରେ ଗୋଟେ ଭୟ ସୃଷ୍ଟି କରୁଛି ହଣାମଣାଠୁ ଆରମ୍ଭ କରିକି ବିଭିନ୍ନ ସ୍କାମ୍ଠୁ ଆରମ୍ଭ କରିକି ତେବେ ଦୁନିଆରେ ତ ଏତେ ସୁନ୍ଦର ଈଶ୍ୱରଙ୍କ ସୃଷ୍ଟି ସବୁକିଛି ତ ଅଛି ତେବେ ଏମିତି ଅବସ୍ଥା ଅସୁସ୍ଥ ଅବସ୍ଥା ଯେମିତି ଏକ ଦୁଷ୍ଟ ବାତାବରଣ କାହିଁ ତାର ପାଇଁ ଗାଈ କି ଗାଈ ସବୁ ଆମେମାନେ ଆପଣ ଗୋଟିଏ ସମୀକ୍ଷା କଲେ ବୁଝିପାରିବେ ଏ ସବୁ ପାଇଁ ଥାଇ ଆମେ କାହିଁକିନା ସୃଷ୍ଟି ସଂସ୍ଥାଙ୍କ ସୃଷ୍ଟି ମଣିଷ ହେଉଛି ଶ୍ରେଷ୍ଠତମ ଜୀବ ତାଠୁ ସବୁ କିଛି ଭଲ କରୁଛି ସିଏ ମନ୍ଦ ବୁଲୁଛି ସିଏ ଦୁନିଆଟାକୁ ଯେମିତି ଚାହୁଁଛି ସେମିତି ବୁଲୁଛି ସିଏ ଯେମିତି ଠିକ ହେଇଯିବ ଏ ସଂସାରଟା ଠିକ ଚାଲିବ ସିଏ ତ ଭୁଲ ହେଇଯିବ ସଂସାରଟା ଭୁଲ ଚାଲିବ। ଆଜିକା ଦିନରେ ତେବେ ଏତେ ସବୁ ଅସୁବିଧା କେମିତି ମଣିଷ ତ ବହୁତ ବିଜ୍ଞାନର ବର୍ତ୍ତମାନ ଚନ୍ଦ୍ର ଲୋକରେ ମଙ୍ଗଳ ଲୋକରେ ସ୍ୱପ୍ନ ଦେଖିଲାଣି ଘର କରିବା ତେଣୁ ଅଭାବ ରହିଲା କୋଉଠି ଅସୁବିଧା ରହିଲା କୋଉଠି ଅଭାବ ଅସୁବିଧା ବନ୍ଧ ଅଛି ସେଇଠି ଆମ ଭିତରେ ମଣିଷ ପ୍ରଭାବ ଧୀରେ ଧୀରେ ଅଭାବ ଘଟୁଛି। ଏଠି ବ୍ୟକ୍ତି ହେଉଛି ବ୍ୟକ୍ତିତ୍ୱ ମଣିଷ ହେଉଛି ମଣିଷତ୍ୱ କାରଣ ଆମେ ବହୁତ ଶିକ୍ଷା କରିଛୁ ବହୁତ ଶିକ୍ଷା ଦିନ ରାତି ଆମେ ପଢ଼ି କରୁଛୁ ବଡ଼ ବଡ଼ ମୋଟା ଭାଇ ଆପଣ ଦେଖୁଥିବେ ଦିନ ରାତି ପିଲା ସବୁ ପୃଷ୍ଠା ଉଲ୍ଟିକି ରାତି ଶୁଣାନ୍ତି ପାଠ ପଢ଼ୁଛନ୍ତି କିନ୍ତୁ ସେଠି ଆଧ୍ୟାତ୍ମିକର ଆଧ୍ୟାତ୍ମିକତା ପ୍ରସ ରହିବା କଥା ତାଠୁ ସେ ବହୁ ଉତ୍ତରରେ କେବଳ ବୈଷୟିକ ଜ୍ଞାନ ଛଡ଼ା ଆଧ୍ୟାତ୍ମିକ ଜ୍ଞାନ ଠାରୁ ସେ ବହୁତ ଉତ୍ତରରେ ସେ ଯେଉଁ ଅସ୍ତ୍ରଟି ପାଉଛି ଯେଉଁ ବୈଷୟିକ ଜ୍ଞାନ ସେ ଜ୍ଞାନ କୌଶଳ ପ୍ରପର ୟୁଟିଲାଇଜ୍ ୟୁଗ କର୍ମେଶ କୌଶଳ ଏଇ ସଂସ୍ଥା ଦେଇ ପାରୁଛି ତାକୁ ଦିଆଯାଇଛି ଅସ୍ତ୍ର ତାର ପ୍ରୟୋଗଟା କେଉଁ ପଟେ କରିବ ମଣିଷର ହିତ ପାଇଁ କରିବ କି ଅହିତ ପାଇଁ କରିବ ସମାଜ ରକ୍ଷା ପାଇଁ କରିବ କି ବିନାଶ ପାଇଁ କରିବ ସେ କଥା ସେ ବୁଝିବାର ତା ମଜା ନାହିଁ ବୁଲଉଛି ଯୁଆଡ଼େ ବାଜି ବାଜି ଯୁଆଡ଼େ ବାଜିଲା ତା ପରିଣତି ଖରାପ ହେଉଛି କେବଳ ଅର୍ଥ ପିପାସ ହୋଇକି ସେ ଯେଉଁ ସମାଜ ଯେମିତି ଗଢ଼ିବାକୁ ଚାହୁଁଛି ଧୀରେ ଧୀରେ ସମାଜ ଅଧପତନ ଆଡ଼କୁ ଧୀରେ ଧୀରେ ଯେହେତୁ ଅବକ୍ଷୟ ଆଡ଼କୁ ଗତି କରୁଛି କେତୋଟି କଥା ଆପଣମାନଙ୍କ ପାଖରେ କହିବା ଉଚିତ ମନେ କରୁଛି ଗୋଟେ କଥା ଅଛି ସଂସ୍କୃତର କିଛି ଉକ୍ତି ଯେହେତୁ ମୋର ସଂସ୍କୃତ ଅଧ୍ୟାପକ କେତେଟା କଥା ମୁଁ ମନେ ପଡ଼ିଯାଏ ଗୁରୁକୃପାରୁ ଏମିତି କିଛି କିଛି ପ୍ରୟାସ କରୁଛି ଆପଣମାନଙ୍କ କହିବା ପାଇଁ ଅସାରେ ଖଲ ସଂସାର ଅସାରେ ଖଲ ସଂସାର ଦେଇରେ ମଧୁର ହେଲେ ଅସାରେ ଖଲ ସଂସାରେ ଦେଇରେ ମଧୁର ହେଲେ କାତା ଭିତର ସାସ୍ୱାଦ ସଙ୍ଗମ ତର୍ଜନୀ ଅସାରେ ଖଲ ସଂସାର ଏଇ ଯେଉଁ ଅସାର ସଂସାର ଭିତରେ ଦୁଇଟା ହେଉଛି ମଧୁର ଫଳ କାଟାମୃତ ସାସ୍ୱାଦ ସଙ୍ଗମ ସଜ୍ଜନୀ ଦୁଇଟା ହେଉଛୁ ଅସାର ଏଥିରେ କ'ଣ ହବ ଆଉ ଯେଉଁ ଜୀବନଯାତ୍ରା ସବୁ ଆମର ରହିଛି ସେଥିପାଇଁ ଗୋଟେ ଗୋଟେ ଗୋଟିଏ ଶ୍ଳୋକ କହିବା ଉଚିତ ମନେ କରୁଛୁ ଆମ ଜୀବନଯାତ୍ରା କେମିତି ଆମେ ବୁଝିପାରୁନା জবাব মরিচ যেটি চালা ভাবছি না যোগ বাস্তবে তাঠু বোকা যেটা আমার পূর্ব পূর্বজ মানে যেটা কিন্তু ব্যাঘ্রীব গর্জতি জরা পরিতর্জয়ন্তি রোগীত শত্রুবৈব প্রহরন্তি দেহম ব্যাঘ্রীব গর্জতি জরা পরিতর্জয়ন্তি রোগীত শত্রুবৈব প্রহরন্তি দেহম আয়ু পরিস্থবত ভিন্নঘটা দিবাম্বু আয়ু পরিস্থবত ভিন্নঘটা দিবাম্বু তথা লোক উত্তমাচরতি বিচিত্র কাম ছড়া কটা চলছি ভাই জীবন চলাপথে আসছি কেতবে তা ভিতরে কবলি করবে তা মুহে পশিবে অঙ্গম গলিতম পলিতম মুন্নম দশন বিহীনম জাতম তুন্নম এসা দিন আয়েগা জরুর আয়েগা গলাকালি ছোট ছুয়াটে থিলে আমি তুমি কি তু ছোট ছুয়া থিলু যেতবে আমি কাহকু গোটে কমেন্ট করুছে পাঠ পড়ু কিছু না লড়াই বলছু মা তো আমি পাখে আছি কমেছি তুই ভারি চালা গে আজ তো বহুত কথা কুছু আরে তুই পরা এই অবস্থায় ইয়া করছিলু আমার বিশ্বাস হল না কারণ বড় হলু লেকিন ইয়ে সত্য হ্যাঁ ইয়ে সত্য তুমি গোটে ছোট ছুয়া থিলি মা গর্ভ খসি আসছিলি ତାପରେ କୁଆ କୁଆ ହେଇକି କାନ୍ଦୁଥିଲି ମୋ ଜୀବନଟା ଧୀରେ ଧୀରେ ବଢିଲା ମୁଁ ବି ଦୋଳି ଖେଳୁଥିଲି ଲଢା ହେଇ ବୁଲୁଥିଲି ସତ ସତ କିନ୍ତୁ ଆମେ ବୁଝିପାରୁନା ବଡ ହେଇଗଲୁ ଧୀରେ ଧୀରେ ଯୁବକ ଅବସ୍ଥାରେ ଅଛୁ ଉଦ୍ୟମତା ଭିତରେ ଅଛି ନିଶ୍ଚୟ ଆଗକୁ ଆସିବା ଆଗାମୀ ଦିନ ବାଧ୍ୟତା ଆମକୁ ଗ୍ରାସ କରିବୁ ଆମେ ବୁଝୁନା ଗୋଟେ ବୁଢ଼ୀ କି ବୁଢ଼ୀ ବୁଢ଼ା ବୁଢ଼ୀକୁ ଦେଖିଲେ ଆମେ କମେଣ୍ଟ କରୁଛୁ ବୁଢ଼ା କେମିତି ଚାଲୁଛି ବହୁତ କଥା କହୁଛୁ ଅଥଚ ଆମେ ବୁଝିପାରୁନା ଯେ ଆମକୁ ଦିନେ କବଳିତ କରିବ ବ୍ୟାଘ୍ରୀ ବ୍ୟାଘର୍ଚ୍ଚତି ଜରା ପରିତର୍ଜନ୍ତି ରୋଗ ଆଚ ସତ୍ରବେଳେ ପ୍ରହରନ୍ତି ରୋଗ ସବୁ ସତ୍ରବେଳେ ପ୍ରହାର କରିବ ଆରମ୍ଭ ଶରୀର ବ୍ୟାଘ ମନ୍ଦିର ସେଟା ବ୍ୟାଘ୍ର ମନ୍ଦିର ରୋଗ ଆକ୍ରାନ୍ତ କରିବ ତାପରେ ଆସିଲା ବ୍ୟାଘ୍ରୀ ବ୍ୟାଘର୍ଚ୍ଚତି ଜରା ପରିତର୍ଜନ୍ତି ରୋଗ ଆଚ ସତ୍ରବେଳେ ପ୍ରହରନ୍ତି ଆହି ପରିସବତି ଭିନ୍ନ ଘଟା ଦିବ ଗୋଟେ ଘଟରେ ପାଣି ଅଛି ଛୋଟିଆ କଣାଟି ଅଛି ପ୍ରତି କ୍ଷଣରେ ସରସ୍ରବ ବ୍ୟତୀତ ହେଉଛି ଆମେ ବୁଝିପାରୁନା ବୁଝିପାରୁନା ଆମେ ଆଇନ ପରିସବତି ଭିନ୍ନତା ଦିବାମ୍ବ ଏସବୁ ବୁଝିଲା ପରେ ବି ଜାଣିଲା ପରେ ବି ମଣିଷ ସମସ୍ତବେଳେ ଅହିତ ଅନ୍ଧର ଅହିତରେ ବ୍ୟସ୍ତ ଏମିତି ଅନେକ କଥା ଅଛି ପ୍ରଭୁଙ୍କର ତେଣୁ ପ୍ରଭୁଙ୍କ କୃପା ଆଗାମୀ ଦିନରେ ଏମିତି ଆମେ ମନଗଣ କଥା ଚର୍ଚ୍ଚା କରିବା ଆଉ ସେ ଯେଉଁ କଥା ରହିଛି ଭାଗବତର ଯେଉଁ ବିଭିନ୍ନ ଅଧ୍ୟାୟ ରହିଛି ସ୍କନ୍ଧ ରହିଛି ସେସବୁ କଥାରେ ଆମେ ବିଶେଷ ଭାବେ ବୁଝିବା ଆଉ ମାନବ ଅନୁରୋଧ କରିବି ସେ କଥାକୁ ଆଗାମୀ ଦିନରେ ଥୋଇବେ ପୁଣି ଆମେ ଆଗାମୀ ଦିନରେ କଥା ହେବା ପୁଣି ସେ ସୌଭାଗ୍ୟ ହେଲେ ପୁଣି ଆପଣମାନଙ୍କୁ କିଛି ଦେବାକୁ ଥୋଇବି ଆଜିର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଭାଗବତ କଥା ସପ୍ତାହ ଏଇ ଯେଉଁ ବ୍ରିଟ୍ କଲୋନୀ ରହିଛି ଏଇ ବ୍ରିଟ୍ କଲୋନୀର ଯେଉଁ ସୁନ୍ଦର ମନ୍ଦିର ପରିସର ଭିତରେ ଏଇ ସପ୍ତାହ ଭାଗ ସପ୍ତାହକୁ ପ୍ରାରମ୍ଭ କରିବା ପାଇଁ ମୁଁ ଆମର ପ୍ରଭୁ ଶ୍ରୀ ରାଶି ମହାରାଜଙ୍କୁ ପ୍ରଣାମ ପୂର୍ବକ ଅନୁରୋଧ କରୁଛି ସେ କଥାକୁ ଆଗକୁ
ଧନ୍ୟବାଦ ଡକ୍ଟର ଦତ୍ତ ଆମର ମଙ୍ଗଳାଚରଣ ଆମେ ସମସ୍ତଙ୍କୁ ଦେଇଦେଇଛି ଆପଣ ଯେଉଁମାନେ ପାଇନାହାନ୍ତି ଗ୍ରହଣ ନେଇଯିବେ ଆମେ ଏଠି ପାଠ କରିବା ମଙ୍ଗଳାଚରଣ କରିବା ତାପରେ ଏ କଥା କହିବା ଯତ୍ କୀର୍ତ୍ତନମ୍ ଯତ୍ ସ୍ମରଣମ୍ ଯଦୀକ୍ଷଣମ୍ ଯତ୍ ବନ୍ଦନମ୍ ଯତ୍ ଶ୍ରବଣମ୍ ଯତ୍ ହରଣମ୍ ଲୋକସ୍ୟ ସଦ୍ୟୋ ବିଧୁନୋତି କର୍ମସମ୍ ତସ୍ମୈ ସୁଭଦ୍ରା ଶ୍ରବସେ ନମୋ ନମଃ ଭୂତିର୍ମଦ୍ବିଜୟିମା ପୁରୋଭିଭୋ ନିର୍ମାୟସେ ତେ ଜଗମୁସୁ ପୁରୁଷା ମୁଙ୍କ୍ତେ ଗୁଣାନ୍ ଷୋଡ଼ଶ ଷୋଡ଼ଶାତ୍ମକ ଷୋଳଂ ପ୍ରଶସ୍ତୋ ଭଗବାନ୍ ବଚାଂସି ମେ ଭଜେ ଭଜନ୍ୟାରଣପାଦ ପଙ୍କଜମ୍ ଭଗସ୍ୟ କୃଷ୍ଣାସ୍ୟ ପରମ୍ପରାୟଣମ୍ ଭକ୍ତି ସ୍ୱଳମ୍ଭାବିତଭୂତ ଭାବନା ଭବାପହଂତାମ୍ ଭବଭାବମୀଶ୍ୱରମ୍ ओम हरि विदध्यान मम सर्वरक्षा न्यस्तंगि पद्मा पदगेन्द्र पुष्टे जराय चर्मासि गदेशु चाप आसांद दानोष्ट गुणोष्ट बाहु असद विषय मंग्रिं भावगम्यं प्रपन्नान अमृत मरवर्ज्या नाशय सिंधु मत्यम कपट जुवति वेशो मोहयंज सुरारिं तमहं उपस्रुतानं कामपुरं नतोस्मि यस्याननं मकरकुंडल चारुकर्णं राजत कपूल सुभगं सविलासहासं नित्योत्सवं न तत्रपूर्दशिभिः पिबन्त्यो नार्जो नराश्च मुदिता कुपिता निमेश्च वाणी गुणानुकथने श्रवणौ कथायां हस्तौ च कर्मासु मनात पादयोर्न स्मृत्या शिरा तव निवास जगत् प्रणामि दृष्टिं सतां दर्शनेस्तु तनूनां नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयं मुदीरये वेदे रामायणे सैव पुराणे भारते तथा आदुच्यन्ते च मध्ये च हरिः सर्वत्र गीयते मूकं करोति वाचालं पङ्गुं लङ्घयति गिरिं यत्कृपासमं वन्दे श्रीगुरुदिनतारिणी परमानन्दमाधव मनोजरं मारुततुल्यवेगं जितेन्द्रियं बुद्धिमतां वरिष्ठं वातात्मजं वानरजूतमुख्यं श्रीरामदूतं शरणं प्रपद्ये कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भावं भवानी सहितं नमामि नीलाम्बुजं श्यामलकोमलाङ्गं सीतासमारोपितवामभागं पाणोर्महासायकचारुचापं नमामि रामं रघुवंशनादम् श्रीकृष्ण चैतन्य प्रभु नित्यानंद श्री अद्वैत गदाधर शिव साधि श्री गुरु भक्तावृंद हरे कृष्णा 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 हरे 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 राम 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 हरे हरे ओम नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय हरे कृष्ण ನಮ್ಮ ಶ್ರೀ ಶ್ರೀ ನೀಲಕಂಠೇಶ್ವರ ಮಂದಿರದ ಪರಿಚಾರಕ ಬೃಂದ ಪಾಖರೆ ಆಮರ ಕೃತಜ್ಞತಾ ಜ್ಞಾಪನ କରୁଛୁ ଯେତେ ଆମକୁ ଆମର ଇସ୍କନ ଭକ୍ତମାନଙ୍କୁ ଏଇଭଳି ଏକ ଭାଗବତ ସପ୍ତାହ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି ଏବଂ ଡକ୍ଟର ରତ୍ନ ମଧ୍ୟ ମୁଁ ଧନ୍ୟବାଦ ଅର୍ପଣ କରୁଛି ଯେ ସେ ଆସି ଆମକୁ କିଛି ସଂସ୍କୃତ ଆମେ ଅନଭିଜ୍ଞାନ ଯଦି ସଂସ୍କୃତ କଥା କହୁଛେ କିନ୍ତୁ ସାର୍ ଆମକୁ ସଂସ୍କୃତ ବିଷୟରେ କିଛି ଶିକ୍ଷା ଦେବେ ତେଣୁ ଆମେ ଗତ ଜାନୁଆରୀ 12-18 ଆମେ ଶ୍ରୀମଦ୍ ଭାଗବତମ୍ ସପ୍ତାହ ଉପରେ କଥା କହିଥିଲେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ ତେଣୁ ଆଜିର ଯେଉଁ ପ୍ରସଙ୍ଗ ରହିଛି ଆଜିର ପ୍ରସଙ୍ଗ ଆମେ ଚିନ୍ତା କରୁଥିଲୁ କ'ଣ କହିବା କାରଣ ଆମେ ସାର୍ ଟିକେ ଇଣ୍ଟରେଷ୍ଟେଡ୍ ଥିଲେ ଭଗବତ ଗୀତା ଉପରେ ଆଲୋଚନା କରିବା ପାଇଁ କିନ୍ତୁ ଆମର ବର୍ତ୍ତମାନେ ଚାହିଁଲେ ଭାଗବତଙ୍କ କଥା ଶ୍ରବଣ କରିବା ପାଇଁ ତେଣୁ ଆମର ବନବିହାରୀ ପ୍ରଭୁଙ୍କ ସହିତ ମୁଁ ଯେତେବେଳେ ଆସିଲି ଏଇ ମନ୍ଦିର ଦର୍ଶନ କଲି ପରିଚାଳକମାନଙ୍କ ସହିତ ଦର୍ଶନ ଦେଖା ସାକ୍ଷାତ ହେଲା ତେଣୁ ନୀଳକଣ୍ଠେଶ୍ୱରଙ୍କର ପ୍ରଥମେ ମୁଁ ଦର୍ଶନ କଲି ତାଙ୍କୁ ପ୍ରଣାମ କଲି ତେଣୁ ନୀଳକଣ୍ଠେଶ୍ୱରଙ୍କର ସେ ଆମକୁ ଏଇ ସ୍ମରଣ ଦେଲେ ଯେ ଆମେ ଏଇଠି ନୀଳକଣ୍ଠଙ୍କ ବିଷୟରେ କିଛି କଥା କହିବା ତେଣୁ ଆମର ଶ୍ରୀମଦ୍ ଭାଗବତମ୍ରେ ଏଇ ଯେଉଁ ରହିଛନ୍ତି ସମୁଦ୍ର ମନ୍ଥନ ଲୀଳା ଶ୍ରୀମଦ୍ ଭାଗବତମର ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରୁ 12-12 ଅଧ୍ୟାୟ ପର୍ଯ୍ୟନ୍ତ ଏଇ 8 ଅଧ୍ୟାୟରେ ସମୁଦ୍ର ମନ୍ଥନ ଏହା ବର୍ଣ୍ଣନା କରାଯାଇଛି, ଯେଉଁଥିରେ ଶିବଜୀ କିଭଳି ନୀଳକଣ୍ଠ ହୋଇଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆମକୁ ସେ ପ୍ରେରଣା ଦେଲେ ଆମେ ଏଇ ଶ୍ରୀମଦ୍ ଭାଗବତଙ୍କର ଏଇ ସମୁଦ୍ର ମନ୍ଥନ ଲୀଳା ଯାହାକୁ ଅମୃତ ଉତ୍ସ ବୋଲି କୁହାଯାଉଛି। ସୁଦର୍ଶନ ତାଙ୍କ ଭାଷାରେ କହିଛନ୍ତି, ଅମୃତାଖ୍ୟାନ ଅଷ୍ଟମୀ ଅଧ୍ୟାୟୀ ଅନୁବର୍ଣ୍ଣିତ। ଏହି ଆଠଟି ଅଧ୍ୟାୟରେ ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରୁ ବାର ଅଧ୍ୟାୟ, ଏହି ଆଠଟି ଅଧ୍ୟାୟରେ ଏହି ଶ୍ରୀମଦ୍ ଭାଗବତଙ୍କର ଯେଉଁ ସମୁଦ୍ର ମନ୍ଥନ ଲୀଳା ବର୍ଣ୍ଣନା କରାଯାଇଛି, ଅମୃତ କେମିତି ଉତ୍ଥାନ ହେବ, ଅମୃତ କେମିତି ଉତ୍ଥିତ ହେବ। ଆମେ ଯେଉଁ ପ୍ରଥମେ ପାଠ କଲେ ଏଇ ମଙ୍ଗଳାଚରଣ, ଆ ଭିତରେ ମୋତେ ଟିକେ କିଛି ସମ୍ୟକ ସୂଚନା ଦେବା। ଆମେ ଯେଉଁ କହିଲେ ଯେଉଁ ଅସତ୍ ଅଭିଷେକ ମଙ୍ଗ୍ରୀ ଭାବଗମ୍ୟ ପ୍ରପନ୍ନାନ ଅମୃତମ ରବର୍ଜ୍ୟା ଆସେତ ସିନ୍ଧୁ ମଧ୍ୟମ କପଟ ଯୁବତୀ ବେଶ ମୋହୟମ ଜୟ ସୁରାରିଂ ତମଂ ଉପସୃତାନ କାମପୁରମ ନତସ୍ମି। ଏଇ ଦ୍ୱାଦଶ ଅଷ୍ଟମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଏ ହେଉଛି କେମିତି ଭଗବାନ ସୁରାରିଂ ଯେ ଅସୁରମାନଙ୍କର ହରି ସେ କପଟ ଯୁବତୀ ବେଶ ଧାରଣ କରି ମୋହ କରିଥିଲେ ଅସୁରମାନଙ୍କୁ। ମୋହିନୀ ବେଶରେ ଭଗବାନ ଆସିଥିଲେ, ତେଣୁ ସେଇ ମୋହିନୀଙ୍କୁ ମୋର ଆମର ନମସ୍କାର ବା ପ୍ରଣାମ ଜଣାଉଛୁ। ଆମେ ଏଇ ସମୁଦ୍ର ମନ୍ଥନ ଲୀଳା ଯେଉଁ ଆଠଟି ଅଧ୍ୟାୟ ଅଛନ୍ତି ଏଇ ଅଧ୍ୟାୟକୁ ସଂକ୍ଷେପରେ ବର୍ଣ୍ଣନା କରିବା। ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଆଉ ଥରେ ଧନ୍ୟବାଦ ଅର୍ପଣ କରୁଛି, ଯେହେତୁ ଆପଣମାନେ ଏଠାରେ ଉପସ୍ଥିତ ରହି ମୋତେ ମଧ୍ୟ ଉତ୍ସାହ ପ୍ରଦାନ କରୁଛନ୍ତି। ତେଣୁ ଆମେ ଆଗାମୀ ଦିନମାନଙ୍କରେ ଏଇଭଳି ଭାବରେ ଭାଗବତଙ୍କ କଥା ପରିବେଷଣ କରିବା ବିଭିନ୍ନ ସ୍ଥାନରେ। ଯାହା ହଉ, ଶ୍ରୀମଦ୍ ଭାଗବତମ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ମନ୍ୟନ୍ତର। ଆମେ ସଂକ୍ଷେପରେ ତ ବର୍ଣ୍ଣନା କରିଥିଲେ, ଏବେ ଆଉ କିଛି ବିସ୍ତାର କରିବା। ତେଣୁ ମନ୍ୟନ୍ତର ଯେଉଁ ଭାଗବତମରେ ଦଶଟି ବିଷୟ ରହିଛନ୍ତି, ଅତ୍ର ସ୍ୱର୍ଗ ବିସର୍ଗସ୍ ସ୍ଥାନ ପୋଷଣ ମୁତୟ ମନ୍ୟନ୍ତର ଏହି ସ୍ଥାନ କଥା ନିରୋଧ ମୁକ୍ତିର ଆଶ୍ରୟ। ଏଇ ଦଶଟି ବିଷୟ ଆମ ଦଶମ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇଟା ବର୍ଣ୍ଣନା କରାଯାଇଛି। ଏ ଯେଉଁ ଦଶଟି ବିଷୟ କିଭଳି ଭୌତିକ ଜଗତ ସୃଷ୍ଟି ହେଉଛି ଏବଂ ସେ କିଭଳି ବିସ୍ତାର କରାଯାଉଛି, ସ୍ୱର୍ଗ ଏବଂ ବିସର୍ଗ ଏବଂ ସ୍ଥାନ କେଉଁଠି କିଏ ସବୁ ଅଛନ୍ତି। ଆମେ ଯଦି ବୈଜ୍ଞାନିକମାନେ ଚନ୍ଦ୍ରକୁ ଯାନ ପଠାଉଛନ୍ତି କ'ଣ ସେଠି ଅଛି, କିନ୍ତୁ ସେ ଚନ୍ଦ୍ରକୁ ଆମେ ନ ଯାଇକରି ମଧ୍ୟ ଚନ୍ଦ୍ର ବିଷୟରେ ଆମେ ଭାଗବତରେ ପ୍ରାପ୍ତ ହୋଇପାରିବା ଜ୍ଞାନ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସ୍ଥାନ ଭଗବାନ କେମିତି ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି ଏ ବିଷୟରେ ପୋଷଣରେ ବର୍ଣ୍ଣନା କରାଯାଇଛି। ଏବଂ ଉତ୍ତୟ କହିଲେ ବିଭିନ୍ନ ପ୍ରକାର ଯେଉଁ କର୍ମ ବାସନା ରହିଛି ଏ ଉତ୍ତୟ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତମରେ। ଏବଂ ତାପରେ ମନ୍ୟନ୍ତର ଅଷ୍ଟମ ସ୍କନ୍ଧରେ ଆସୁଛନ୍ତି ମନ୍ୟନ୍ତର। ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସୁଛନ୍ତି। ତେଣୁ ଏ ଅଷ୍ଟମ ସ୍କନ୍ଧରେ ମନ୍ୟନ୍ତର ବିଷୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ବର୍ଣ୍ଣନା କରିଛନ୍ତି। ତେଣୁ ପରୀକ୍ଷିତ ମହାରାଜଙ୍କର ତାଙ୍କର ଆଗ୍ରହ ଥିଲା ଯେଉଁ ମନ୍ୟନ୍ତରରେ ପ୍ରତି ମନ୍ୟନ୍ତରରେ 6ଟି ପରିବର୍ତ୍ତନ ହେଉଛି। କ'ଣ କ'ଣ ସେ ପରିବର୍ତ୍ତନ? ପ୍ରଥମେ ମନୁ ଆସୁଛନ୍ତି, ମନୁ ଯେମିତି ପ୍ରଥମ ମନୁ ଆସୁଛନ୍ତି ସ୍ୱୟଂଭୁବ ମନୁ, ତାଙ୍କ ପରେ ସ୍ୱାରଚିସ ମନୁ, ତାଙ୍କ ପରେ ଆସୁଛନ୍ତି ଉତ୍ତମ ମନୁ, ତାଙ୍କ ପରେ ତାମସ ମନୁ। ଏଇ ବିଭିନ୍ନ ମନୁଙ୍କ ସମୟରେ 6ଟି ଯେଉଁ ପରିବର୍ତ୍ତନ ହେଉଛି, ସେ ପରିବର୍ତ୍ତନ ହେଉଛି କ'ଣ ନା ମନୁ ତାଙ୍କର ପୁତ୍ର, ତାପରେ ଆସୁଛନ୍ତି ଦେବତାମାନେ, ଦେବତାମାନଙ୍କର ରାଜା ଇନ୍ଦ୍ର ଏବଂ ସପ୍ତର୍ଷି 7 ଜଣ ଋଷି ରହିଛନ୍ତି, ଏବଂ ଆଉ ଗୋଟିଏ ହେଉଛନ୍ତି ଭଗବାନଙ୍କର ମନ୍ୟନ୍ତର ଅବତାର। ଏଇ 6ଟି ପରିବର୍ତ୍ତନ ସ୍ୱୟଂଭୁମାନଙ୍କ ସମୟରେ ଏଇ 6ଟି ହେଇଥିଲା, ସ୍ୱରଚିସ ମନୁ ଯେତେବେଳେ ଆସିଲେ ତାଙ୍କ ସମୟରେ ମଧ୍ୟ ଏଇ 6ଟି ପରିବର୍ତ୍ତନ ହେଇଥିଲା, ତାପରେ ଆସିଲେ ଉତ୍ତମ ମନୁ ତାଙ୍କ ସମୟରେ ଏଇଭଳି ପରିବର୍ତ୍ତନ ହେଇଥିଲା, ତାପରେ ଆସିଲେ ତାମସ ମନୁ ଯିଏକି ଚତୁର୍ଥ ମନୁ, ସେଇ ମନୁଙ୍କ ସମୟରେ ଭଗବାନଙ୍କର ଗୋଟେ ଲୀଳା ହେଇଥିଲା ଯାହାକୁ କୁହାଯାଉଛି ଗଜ ଉଦ୍ଧାରଣ ଲୀଳା। ଭଗବାନ ହରି ରୂପରେ ଆସିଥିଲେ, ମନ୍ୟନ୍ତର ଅବତାର ଗ୍ରହଣ କରିଥିଲେ। ସେ ଲୀଳାଟି ଭାଗବତମର ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟ ଏବଂ ଚତୁର୍ଥ ଅଧ୍ୟାୟ ଏଇ 2ଟି ଅଧ୍ୟାୟରେ ସାମାନ୍ୟ ଭାବରେ କିଛି ବର୍ଣ୍ଣନା କରାଗଲା। ତାପରେ ପଞ୍ଚମମାନଙ୍କ ବିଷୟରେ ଯେତେବେଳେ ବର୍ଣ୍ଣନା କରାଗଲା, ରହିବତ ମନୁ ଯିଏକି ଏଇ ଭୌତିକ ଜଗତରେ वैकुंठ को स्थापन करथिले तांकर पत्नी विकुंठाकर जो अनुरोध क्रमे से वैकुंठ स्थापन करथिले से विषय मध्ये वर्णना करा जाय छि पंचम अध्याय रे। तापर षष्ठ मनु के समय रे षष्ठ मनु होसनि चक्षुष मनु से चक्षुष मनु के समय रे एई समुद्र मंथन लीलाटी हेतिला तेणु समुद्र मंथन लीला को विस्तार भाव में सुखदेव गोस्वामी पांच रु बार यही आठटी अध्याय वर्णना करसंती तेणु आम खूब संक्षेप वर्णना करवा आमर सत दिन धरी जो कथा अच्छा आम संक्षेप वर्णना करवा जे जी जो षष्ठ मनु समय चाकुष मनु ता समय कोटे घटना होता जे भगवान ये समुद्र मंथन लीलाटी होता ये समुद्र मंथन लीलाटी सुखदेव गोस्वामी संक्षेप करने चाहते गोटे श्लोक कहीदे पयोधी जेन निर्मथ्य सुराणाम सारिता सुधा भ्रममाण अंभसी द्रुत कूर्म रूपेण मंदर। भगवान ये षष्ठ मनुक समय वर्तमान आम सप्तम मन समय भविष्यत मनु ये भविष्यत मन विषय परिपणना कर तेनाली षष्ठ मनु चक्षुष मन समय भगवान गोटे लीला करते लीलाटी हूँ पयोधी जेन निर्मित ये जो समुद्र को अधि बा समुद्र को मंथन करते जेन निर्मित जो भाव निर्मित करते कहीं सुराणा साधिता सुधा सुराणा कह देवता मान विशेष भाव ये सुधा बा अमृत रही समुद्र मंथन लीलाटी होता तेना भ्रमण अम्बसी द्रुत भगवान से ही लीलारे निजको अनेक प्रकार रूप से अवतार ग्रहण कर लीलारे भ्रमण अम्बसी से क्षीरसागर रे से धारण करते द्रुत ब्रह्मण ब्रह्म पृष्ठ कर्म रूपेण मंदर भगवान कर्म अवतार ग्रहण करते अनेक अवतार से समय नहीं से लीलारे कूर्म रूप से भगवान लक्ष जोजन दूर लक्ष जोजन विस्तार कर निजी विस्तार करम रूप से आविर्भाव होते पृष्ठदेश मंदर पर्वत जहाँकि सुनार पर्वत जी दस हजार जोजन विस्तृत से सुनार पर्वत ब्रह्ममाण तक पृष्ठ से घर्षण होता ये हूँ भगवान भगवत्ता। भगवान कहते सहज ग्रहण करने कथा नुह भगवान किभली वस्तु वेद्यम वास्तव मत वस्तु यही श्रीमद भागवतम वेद्यम प्रकृत भागवतम प्रथम स्कंद प्रथम अध्याय द्वितीय श्लोक वर्णना करेद्यम वास्तव मत वस्तु वास्तव वस्तु विषय ये भागवतम ग्रहण करणना करान्यत्र विश्वनाथ चक्रवर्ती भाष्य कौन सी अन्न कौन सी शास्त्र भाव में वास्तव वस्तु विषय वस्तु को यह भाव वर्णना कर वास्तव वस्तु को वर्णना कर भगवान विषय तेणु भगवान आम जो भागवत पाठ करवा भगवान विषय भगवान जो अपुलेंस रही भगवान जो विभूति रही भगवान जो शक्ति रही भगवान जो ऐश्वर्य रही सब को आम कि ज्ञान तो हवा तेणु ये हूँ ब्रह्मान अंबसी द्रुत कर्म रूपेण मंदर भगवान लक्ष जोजन विस्तार ग्रहण करते चिंता करें आठ लक्ष माइल बार लक्ष किलोमीटर ये भगवान निजी विस्तार कर क्षीर समुद्र रही तो तार विस्तार अनुमान करें तेनाली जाना ये भगवान भगवत्ता तेणु सुखदेव गोस्वामी संक्षेप वर्णना करने चाहते कारण बहुत विषय रही आहरी भगवान लीला जो रही दशम स्कंद वर्णना कर लीला सब वर्णना करपर्यंत सप्तम स्कंद बर्तमान चली कि परीक्षित महाराज आग्रह प्रकाश कले कि यथा भागवता भगवता ब्रह्मन मतित क्षीरसागर जदत्थम बा जदश्चाद्री दधार अम्बुचारत अम्बुचरात्मन भगवान किभली सब लीला कले गोटे विस्तार भाव वर्णना करते तेणु सुखदेव गोस्वामी यटा को आठटी अध्याय वर्णना करमृत आख्यान लीला रही ये हूँ अमृत उत्सव आज आम पालन करुचे अमृत उत्सव तेणु भगवान दर्शन हूँ नित्य उत्सव आम जो मंगलाचरण गोटे श्लोक कहले नवम स्कंदर चबीश अध्याय श्लोक टी परीक्षित महाराज को सुगत गोस्वामी शुणुंच भगवान लीला को से संक्षेप वर्णना करने चाहते तेणु तीन चारोटी श्लोक भगवान लीला को जहाँ दशम स्कंद वर्णना करनु चारोटी श्लोक वर्णना करदे तेरे गोटे श्लोक चानन मकर कुंडल चारु कर्णं ब्राजत कपूर सुभगं सविलास हासं नित्योत्सवं तत्त्रिपूर्दिशीति वंच्यो नार्ज्यो नराश्च मुदिता कुपितानि मेश्च भगवान रूप वर्णना कर सुंदर रूप भगवान चानन मकर कुंड चारु कर्ण कर्ण एक सुंदर कर्ण भगवान रही मकर मकराकृति कुंडल धारण कर भगवान मुखर सौंदर्य को वृद्धि करुच्चान मकर कुंड चारुकर्ण भ्राजत सुंदर सौंदर्य को वृद्धि करुच्चत कपोल भगवान कपोल गाल मत से भाव में बहुत सुंदर दिशंती मकर कुंड धारण करने द्वारा एवं सुगम शिविलास हास भगवान जो स्मित हास्य कर मुखर सौंदर्य आहरी वृद्धि पाँच एवं नित्योत्सव ये जो भगवान रूप ये गोटे उत्सव भाई नित्य उत्सव मत त्रिपुर ये उत्सव जो रही उत्सव देखिकी जो वृंदावनवासी मथुरावासी द्वारकावासी मैंने केवल तृप्ति पा ना त्रिपुर दशरी पीवंत से मैंने नयनद पान कर भगवान रूप को भगवान रूप को जो दर्शन कर चक्षु द्वारा से आमको दुईट चक्षु कहीं विधा दे कोटि नेत्र नाई दिल सबे दिल दुई ताहते निमेष कृष्ण कि दे कि मई गोपी मैंने प्रार्थना करुच्च उत्सव नार्ज नराश्य नारी मान एवं पुरुष मान मुदिता एत आनंदित होती कुपिता निमेष चक्षुर जो पलक पड़ जाऊँ निमेष गोटे क्षण गोटे बहुत त्रुटि गोटे गोटे क्षण जो चक्षुर पलक पड़ जाऊँ कुपित हो जाती क्रोध प्रकाश कर कहीं आम चक्षुरे पलक रहा भगवान को यह भाव नित्य उत्सव रही तेणु आमर ये नित्य उत्सव रही आम सात दिन भरी ये अमृत उत्सव टी श्रवण करवा तेणु ये अमृत मंथन लीला जो आरंभ होते आरंभ हो जोबले थे जदा दुर्वास सापेन सेन्द्रा लोकास्त्रयमूप मिश्रिकाश्चा भवस्तत्र मेषु रिज्या दयक्रिया थे आमर इंद्रदेव कहले वर्तमान जे इंद्र से इंद्र नुहति वर्तमान इंद्र हो पुरंदर से जे इंद्र थे से अलग इंद्र थे कारण से ष्ठ मन समर कथा विषय में वर्णना कर ष्ठ चक्षुष पुत्र चाक्षुष नाम वही मनु पुरु पुरुष सुगम्य प्रमुख चक्षुषात्मज इंद्र मंत्र दुमस्तत्र मंत्र दुर्गम होती इंद्र थे वर्तमान इंद्र हो पुरंदर जे कि कश्यप पुत्र आदित्य पुत्र आदित्य बोली बार जन आदित्य रही तेरे से इंद्र नाम हूँ मंत्र ध्रुव तो से इंद्र जो मैंने इंद्र हे इंद्र हो पोस्ट जमी प्रेसिडेंट रही पोस्ट बर्तमान अच्छे अब्दुल कलाम आजाद थे बर्तमान से चलिए बर्तमान प्रणब मुखर्जी पोस्ट से परिवर्तन हो इंद्र मध्य पोस्ट रही से परिवर्तन हो किंतु कहार परिवर्तन होनी सचिदेव परिवर्तन होनी प्रति इंद्र बदलुंट कि सचिदेव से रही पत्नी हे सी एस वर्णना करम भागवत मनोज स्कंद वर्णना कर ये मंत्र दिन इंद्र थे बहुत प्रकार ऐश्वर्य रही भगवद गीता नवम अध्याय वर्णना करेतन दुक्ता स्वर्गलोक विशाड़ क्षीणी पुण्य मतलोक विशंति विशाल ऐश्वर्य रही स्वर्गलोक तेणु वेदर कर्मकांड प्रति समस्त आकर्षित हमारी कारण एत ऐश्वर्य रही बर्तमान पाश्चात्य जगत जीवन आग्रह प्रकाश कर बहुत प्रकार ऐश्वर्य रही भाव में त्रैविद्या मां सोम बाूत बाबा जगी रिष्टा सुगति प्रार्थ्यंते ते पुण्य आसाद सुरेन्द्र लोकम अस्मति दिव्यांग भगवान
ଅନେକ ପ୍ରକାର ଉପଭୋଗ ରହିଛି, ତେଣୁ ବେଦର କର୍ମକାଣ୍ଡ ଧାରା ପ୍ରତି ସମସ୍ତେ ଆକୃଷ୍ଟ ହୁଅନ୍ତି, କାରଣ ଉପଭୋଗ କରିବେ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଛନ୍ତି, ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପ୍ରଶ୍ଚିତ ବେଦବାଦରତା ପାର୍ଥ ନାନ୍ୟତ ସ୍ଥିତି ବାଦିନ। ସେମାନେ କହନ୍ତି ବେଦର ହେଉଛି ସାର ଜିନିଷ, ଏତେ ସୁନ୍ଦର କଥା ରହିଛି, ଏତେ ସୁନ୍ଦର ଉପଭୋଗ ରହିଛି, ଆମେ କାହିଁକି ତୁ ସେଠାରେ ମହାମନ୍ତ୍ର କୀର୍ତ୍ତନ ବୈକୁଣ୍ଠ ପୂଜ ସବୁ ତ୍ୟାଗ କରିବା କାହିଁକି? ଏଇ ଉପଭୋଗର ଜିନିଷ ସବୁ ରହିଛି, କର୍ମକାଣ୍ଡ ଧାରା ପ୍ରତି ସମସ୍ତେ ଆକର୍ଷିତ ହୁଅନ୍ତି। ତେଣୁ ଜାନିନୀ ପୁଷ୍ପିତାଂ ବାଚଂ, ବେଦରେ ଏଇ ଯେଉଁ କର୍ମକାଣ୍ଡ କଥା ରହିଛି, ସେମାନେ ପୁଷ୍ପିତାଂ ବାଚ ଭଳି ଲାଗୁଛି, ବହୁତ ସୁନ୍ଦର କଥା ଲାଗୁଛି ତାକୁ ତାଙ୍କ ଲାଗୁଛି। ପ୍ରବଦନ୍ତି ଅନୁପସ୍ଥିତ, ଯେଉଁମାନେ ପ୍ରକୃତ ବିଦ୍ୱାନ ବ୍ୟକ୍ତି ନୁହନ୍ତି ସେମାନେ ଏଇଟାକୁ କୁହନ୍ତି ପୁଷ୍ପିତାଂ ବାଚଂ ବୋଲି। ଜାନିନୀ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅନୁପସ୍ଥିତ, ବେଦବାଦରତା ପାର୍ଥ, ଯଦିଓ ସେମାନେ ବେଦ ଅଧ୍ୟୟନ କରୁଛନ୍ତି, ତ୍ରିବେଦୀ ଚତୁର୍ବେଦୀ ବିଭିନ୍ନ ପ୍ରକାର ବେଦ ମାନେ ଅଛନ୍ତି, କିନ୍ତୁ ସେମାନେ ବେଦବିତ୍ ନୁହନ୍ତି, ସେମାନେ ବେଦବାଦରତା ନାନ୍ୟତ ସ୍ଥିତି ବା ସେମାନେ କହନ୍ତି ବେଦରେ କର୍ମକାଣ୍ଡ ଛଡ଼ା ଆଉ ଅନ୍ୟ କିଛି ଭଲ ଜିନିଷ ନାହିଁ। ତେଣୁ ଯେଉଁମାନେ ଇନ୍ଦ୍ର ହୁଅନ୍ତି, ଯେଉଁମାନେ ଶହେଟି ଯଜ୍ଞ କରିବେ, ଶତକ୍ରତୁ ବୋଲି ଇନ୍ଦ୍ରଙ୍କର ଗୋଟେ ନାମ ହେଉଛି ଶତକ୍ରତୁ, କାରଣ ସେ ଶହେଟି ଯଜ୍ଞ କରିବେ, ଅଶ୍ୱମେଧ ଯଜ୍ଞ ଶହେଟି ଯଜ୍ଞ କଲେ ସେ ଇନ୍ଦ୍ର ହେବା ପାଇଁ ଯୋଗ୍ୟ ହେବେ। ତେଣୁ ଆମ ଶ୍ରୀଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ଯେତେବେଳେ ଇନ୍ଦ୍ରଦେବ ତାଙ୍କର ସିଗ୍ନେଚର କରନ୍ତି, ସର୍ଟ ସିଗ୍ନେଚର, ସେ ଲେଖନ୍ତି ସକ୍ର, ମାନେ ଶତକ୍ରତୁ ସକ୍ର, ଏତିକି ଲେଖନ୍ତି, ଦସ୍ତଖତ କରନ୍ତି। ତେଣୁ କେତେ ଐଶ୍ୱର୍ଯ୍ୟ ଥିବ ଅନୁମାନ କରନ୍ତୁ, ସ୍ୱର୍ଗଲୋକରେ ଐଶ୍ୱର୍ଯ୍ୟ ଯେତେ ଉନ୍ନତି ଲୋକକୁ ଯିବା ସେତେ 1000 ଗୁଣ ଆନନ୍ଦ ତାର ଐଶ୍ୱର୍ଯ୍ୟ ଅଧିକ ଅଧିକ ରହିଛି। ମନୁଷ୍ୟ ଲୋକ ଠାରୁ ଭୂଗୋଲୋକ ପିତୃଲୋକ ସ୍ୱର୍ଗଲୋକ ଏଭଳି ଭାବରେ ଅଧିକରୁ ଅଧିକ ଐଶ୍ୱର୍ଯ୍ୟ ସବୁ ରହିଛି। ତେଣୁ ଇନ୍ଦ୍ରଙ୍କର ଯେଉଁ ରହିଛି ଐଶ୍ୱର୍ଯ୍ୟ ରହିଛି, ସାଧାରଣ ଯେଉଁମାନେ ଧନୀ ବ୍ୟକ୍ତି ସେମାନଙ୍କର ଗର୍ବ ହେଇଯାଏ। ଦମ୍ଭୋଦର୍ପୋ ବିମାନସ କ୍ରୋଧ ପାରୁଷ ମେଘଚ ଅଜ୍ଞାନ ଚାରୁ ଯାଦସ୍ୟ ପାର୍ଥ ସମ୍ପଦ ମାଶ୍ରୀ, ଇଏ ହେଉଛି ଅସୁର ସମ୍ପଦ। ଯେଉଁମାନଙ୍କର ଦମ୍ଭ ଦର୍ପ ଅଭିମାନ ଏସବୁ ରହିଛି, ବିଶେଷ ଭାବରେ ଯେଉଁମାନଙ୍କର ଧନ ରହିଛି ତାଙ୍କର ଗର୍ବ ରହିବ। ତେଣୁ ଇନ୍ଦ୍ରଙ୍କର ମଧ୍ୟ ସେଭଳି ଭାବରେ ଧନର ଗର୍ବ ରହିଛି। ତେଣୁ ଥରେ ଯଦା ଦୁର୍ବାସ ସାପୀନ, ସେ ଥରେ ଯାଉଥିଲେ ଦୁର୍ବାସା, ଆପଣମାନେ ତ ଜାଣନ୍ତି ଦୁର୍ବାସଙ୍କ ବିଷୟରେ, ବହୁତ ରହିଛି ତାଙ୍କର ଯୋଗସିଦ୍ଧି ରହିଛି, କିନ୍ତୁ କ୍ରୋଧ ମଧ୍ୟ ରହିଛି। ଏଇଠି ଆମେ ଲକ୍ଷ୍ମୀ ଦେବୀ ଯେତେବେଳେ ଆବିର୍ଭାବ ହେବେ, ସେ ଗୋଟେ ଭଗବାନଙ୍କର ଯେତେବେଳେ ଭଗବତା ବର୍ଣ୍ଣନା କରିବେ ତିନୋଟି ଶ୍ଳୋକରେ, ସେଥିରେ ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରୁଛନ୍ତି, ନୂନମ୍ ତପୋଜସ୍ୟ ନ ମନୁ ନିର୍ଜୟ, ବହୁତ ତପସ୍ୟା କରିଛନ୍ତି ଦୁର୍ବାସା ମୁନି କଥା କହୁଛନ୍ତି, ସେ ବହୁତ ତପସ୍ୟା କରିଛନ୍ତି କିନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିପାରିନାହାନ୍ତି, କ୍ରୋଧକୁ ଜୟ କରିପାରିନାହାନ୍ତି, ନୂନମ୍ ତପୋଜସ୍ୟ ନ ମନୁ ନିର୍ଜୟ। ତେଣୁ ଦୁର୍ବାସା ଯଦିଓ ତାଙ୍କର ବହୁତ ଭଲ ଗୁଣ ଅଛି, ଆମେ ଖାଲି ଏଇ ଗୁଣଟିକୁ ଆମେ ଆଲୋଚନା କରୁଛେ, ତାଙ୍କର ନିଶ୍ଚିନ୍ତ ଭାବରେ ଅନେକ ଭଲ ଗୁଣ ରହିଛି। ତେଣୁ ସେ ସେଥିପାଇଁ ସେ ଭଗବାନଙ୍କର ଭଗବାନଙ୍କୁ ଦର୍ଶନ କରିକି ଆସୁଛନ୍ତି, ବୈକୁଣ୍ଠ ଲୋକରେ ଭଗବାନଙ୍କୁ ଦର୍ଶନ କରିଛନ୍ତି। ଆମ ପ୍ରଭୁ ଯେମିତି ପ୍ରଭୁପାଳଙ୍କର ପ୍ରସାଦ ମାଳ ଦେଇଥିଲେ, ସେଇଭଳି ଭାବରେ ସେ ଭଗବାନ ତାଙ୍କୁ ଗୋଟେ ପ୍ରସାଦ ମାଳ ଦେଇଥିଲେ, ପ୍ରସାଦ ସର୍ବ ଦୁଃଖାନ ମାନିବସ୍ୟ ପଜାୟତେ, ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ଯେଉଁମାନେ ଭଗବାନଙ୍କ ପ୍ରସାଦ ପ୍ରାପ୍ତ ହୁଅନ୍ତି ସେ ସମସ୍ତ ଦୁଃଖରୁ ମୁକ୍ତ ହେଇଯାନ୍ତି, ପ୍ରସାଦ ସର୍ବ ଦୁଃଖାନ ମାନିବସ୍ୟ ପଜାୟତେ, ସେମାନେ ପ୍ରସନ୍ନ ଚେତ ସହି ବହୁତ ପ୍ରସନ୍ନ ହେଇକି ରହିଥିବେ, ତେଣୁ ବୁଦ୍ଧି ପର୍ଯ୍ୟବତିଷ୍ଠ, ତାଙ୍କର ବୁଦ୍ଧି ଠିକ ଭାବରେ ବୁଦ୍ଧି ସ୍ଥିର ହେଇଥିବ, ତାଙ୍କର ପ୍ରକୃତ ବୁଦ୍ଧି ସେମାନେ ପ୍ରାପ୍ତ ହେଇଥିବେ। ତେଣୁ ଏଇଭଳି ଭାବରେ ଯେତେବେଳେ ପ୍ରସାଦ ପ୍ରାପ୍ତ ହେଇଛନ୍ତି ଦୁର୍ବାସମାନେ, ସେ ବହୁତ ପ୍ରସନ୍ନ ଚେତ ସେ ରହିଛନ୍ତି, ତାଙ୍କର ବୁଦ୍ଧି ମଧ୍ୟ ସ୍ଥିର ରହିଛି, କିନ୍ତୁ ଯେତେବେଳେ ସେ ଆସୁଛନ୍ତି ବୈକୁଣ୍ଠ ଲୋକରୁ ଯେତେବେଳେ ଆସିବେ, ସ୍ୱର୍ଗଲୋକ ଦେଇ ଆସୁଛନ୍ତି, ସ୍ୱର୍ଗଲୋକରେ ଇନ୍ଦ୍ରଲୋକରେ ଇନ୍ଦ୍ରଙ୍କର ଦର୍ଶନ ହେଉଛି, ଇନ୍ଦ୍ର ଆସୁଛନ୍ତି, ତାଙ୍କର ଐରାବତ ହସ୍ତିରେ ଉପରେ ବସି ଆସୁଛନ୍ତି। ତେଣୁ ଇନ୍ଦ୍ରଙ୍କର ବହୁତ ଗର୍ବ ରହିଛି, କାରଣ ସେ ବହୁତ ଧନ ରହିଛି ତାଙ୍କର, ଏବଂ ତ୍ରିଲୋକର ସେ ହେଉଛନ୍ତି ମାଲିକ, ତ୍ରିଲୋକର ସେ ହେଉଛନ୍ତି ଶାସନକର୍ତ୍ତା, ସମସ୍ତଙ୍କୁ ସେ ଶାସନ କରିବେ ଇନ୍ଦ୍ର। ତେଣୁ ଇନ୍ଦ୍ରଦେବଙ୍କୁ ଯେତେବେଳେ ଦେଖିଲେ ଦୁର୍ବାସମାନେ, ଅବଶ୍ୟ ଦୁର୍ବାସମାନେ ସେ ପ୍ରଣାମ କରିଛନ୍ତି, ଏବଂ ଦୁର୍ବାସମାନେ ତାଙ୍କ ଉପରେ ପ୍ରୀତ ହେଇକିରି ସେ ପ୍ରସାଦ ମାଳଟି ତାଙ୍କ ଗଳାରେ ଲଗେଇ ଦେଇଛନ୍ତି। ପ୍ରସାଦ ମାଳ ଯଦି ପ୍ରାପ୍ତ ହେଲେ ଇନ୍ଦ୍ରଙ୍କ ପାଇଁ ଏ ଫୁଲମାଳର କଣ ଭାଲ୍ୟୁ ଅଛି, କଣ ମୂଲ୍ୟ ଅଛି, କେତେ ପ୍ରକାର ସେ ସ୍ୱର୍ଣ୍ଣ ଅଳଙ୍କାର ସବୁ ପରିଧାନ କରୁଛନ୍ତି, ଏ ଫୁଲମାଳା ପୁଣି ସେ ସିଧାସଳଖ ଭାବରେ ଗ୍ରହଣ କରିନାହାନ୍ତି, ଭଗବାନଙ୍କର ଭଗବାନ ସେଟା ଗ୍ରହଣ କରିଛନ୍ତି। ଆମେ ଭାଗବତ ବର୍ଣ୍ଣନା କରୁଛନ୍ତି ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଫୁଲମାଳାର ମହାତ୍ମା ସେ ଜାଣିଥାଇପାରନ୍ତି, କିନ୍ତୁ ସେତେ ସମ୍ମାନ ପ୍ରଦର୍ଶନ କଲେନି। ଉଦ୍ଧବ କହୁଛନ୍ତି ଭଗବାନଙ୍କୁ ଭାଗବତ ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ, ତୋୟ ବହୁଧ ଶ୍ରେୟଗନ୍ଧ ବାସ ଅଳଙ୍କାର ଚର୍ଚିତ ଉଚ୍ଛିଷ୍ଟ ଭୋଜନ ଦାସା ତୋ ମାୟାଂ ଜୟମ ହି। ଭଗବାନ ମାୟାକୁ କେମିତି ଆମେ ଜୟ କରିପାରିବା? ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଦୈବୀ ବିଷୟ ଗୁଣମୟୀ ମମ ମାୟା ଦୂରତୟା ମାମି ଯେ ପ୍ରପଦ୍ୟନ୍ତି ମାୟା ମେତାଂ କରନ୍ତି। ଭୌତିକ ଜଗତରେ ଯେଉଁ ତ୍ରିଗୁଣମୟୀ ମାୟା ରହିଛି, ସତ୍ୱରଜତମ ତ୍ରିଗୁଣର ମାୟା ରହିଛି, ଇଏ ହେଉଛି ଦୂରତୟା, ଆକୁ କେହି ନିଜ ଚେଷ୍ଟାରେ ପାର ହେଇପାରିବେ ନାହିଁ। କିନ୍ତୁ ଯଦି ଆମେ ଭଗବାନଙ୍କ ପାଦପଦ୍ମରେ ଶରଣ ନେବା, ତାହେଲେ ଆମେ ଏଇ ମାୟାକୁ ପାର ହେଇଯାଇପାରିବା। ତେଣୁ ସେଇ ମାୟାକୁ କେମିତି ଭଗବାନଙ୍କ ଶରଣରେ ଯିବା, ଇଏ ଗୋଟିଏ ତାର ଉପାୟ। ଉଦ୍ଧବ କହୁଛନ୍ତି ଭାଗବତ ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ, ତୋୟା ଉପଭୁକ୍ତ ଭଗବାନ ଯୋଉ ଗୋଟା ଗ୍ରହଣ କର ଭୟ, ଭଗବାନ ହେଉଛନ୍ତି ପ୍ରକୃତ ଉପଭୋଗକାରୀ। ଭକ୍ତାରଂ ଜଗିତ ବସାମ ସର୍ବଲୋକ ମହେଶ୍ୱରମ ସୁହୃଦଂ ସର୍ବଭୂତାନାମ ଜ୍ଞାନ୍ତମାନ ଶାନ୍ତି ମୁଚ୍ଛତି। ଭଗବତ ଗୀତା ପଞ୍ଚମ ଅଧ୍ୟାୟ 29 ଶ୍ଳୋକରେ ଭଗବାନ ଶାନ୍ତିର ସୂତ୍ର ମାନବ ସମାଜ ପ୍ରଦାନ କରିଛନ୍ତି। ସମସ୍ତେ ଚାହୁଁଛନ୍ତି ଶକ୍ତିପ୍ରାପ୍ତ ହେବା ପାଇଁ, କିନ୍ତୁ ଶାନ୍ତିର ସୂତ୍ରକୁ ପାଇପାରୁନାହାନ୍ତି। ଭଗବାନ କହୁଛନ୍ତି ଏଇ ତିନୋଟି ଜିନିଷ ଯଦି ଜଣେ ଜାଣିବ, ତାହେଲେ ସେ ଶାନ୍ତି ପ୍ରାପ୍ତ ହେଇପାରିବ। ଭଗବାନ ହେଉଛନ୍ତି ଭକ୍ତାରଂ, ଭଗବାନ ହେଉଛନ୍ତି ଉପଭୋଗକାରୀ, ସବୁକିଛି ଯଜ୍ଞ ତପସ୍ୟାର ସବୁକିଛି ଉପଭୋଗକାରୀ ହେଉଛନ୍ତି ଭଗବାନ, ଏବଂ ସେ ହେଉଛନ୍ତି ସର୍ବଲୋକ ମହେଶ୍ୱରଂ, ସବୁକିଛିରେ ସେ ହେଉଛନ୍ତି ମାଲିକ, ଏବଂ ସୁହୃଦଂ ସର୍ବଭୂତାନାଂ, ସମସ୍ତ ଜୀବ ଖାଲି ଯେ ମନୁଷ୍ୟଙ୍କର ସେ ସୁହୃଦାନ 84 ଲକ୍ଷ ପ୍ରକାର ଜୀବଙ୍କର ସେ ହେଉଛନ୍ତି ସୁହୃଦ, ତାଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ। ଜ୍ଞାନ ଶାନ୍ତି ଏତିକି ତିନୋଟି ଜିନିଷ ଯଦି ଜାଣିଯିବ, ତାହେଲେ ସେ ଆନନ୍ଦରେ ରହିପାରିବ, ଶାନ୍ତିରେ ରହିପାରିବ। ତେଣୁ ଉଦ୍ଧବ ଯୋଉ କହୁଛନ୍ତି ଆପଣ ହେଉଛନ୍ତି ତୋୟା ଉପଭୁକ୍ତ, ଭଗବାନ ହେଉଛନ୍ତି ଉପଭୋଗକାରୀ, ତାଙ୍କର ଯେଉଁ ଉପଭୁକ୍ତ ସବ୍ ବା ମାଳ ରହିଛି, ଚନ୍ଦନ ରହିଛି, ବାସ ଅଳଙ୍କାର ଯୋଉ କଣ ବସ୍ତ୍ର ଧାରଣ କରୁଛନ୍ତି, ଯେ ଅଳଙ୍କାର ଧାରଣ କରୁଛନ୍ତି, ଏସବୁ ଯଦି ଉଚ୍ଛିଷ୍ଟ, ଇଏ ହେଉଛି ଉଚ୍ଛିଷ୍ଟ, ଭଗବାନଙ୍କ ଠାରୁ ଆସିଲା ପରେ ଇଏ ତାଙ୍କର ଉଚ୍ଛିଷ୍ଟ, ଏଇଟାକୁ ଯେଉଁମାନେ ଗ୍ରହଣ କରିବେ, ଏଇଟାକୁ ଯୋଉ ଉପଭୋଗ କରିବେ, ସେ ଉଚ୍ଛିଷ୍ଟକୁ ଭଗବାନଙ୍କ ଦାସମାନେ, ଭଗବାନଙ୍କ ଭକ୍ତମାନେ, ସେମାନେ ଭଗବାନଙ୍କର ମାୟାକୁ ଜୟ କରିପାରିବେ। ଉଚ୍ଛିଷ୍ଟ ଭୋଜନ ଦାସ ତ ମାୟା ଜୟମ ହି। ଇନ୍ଦ୍ର ଯେ ଏ କଥା ଜାଣି ନାହାନ୍ତି, ତା ନୁହଁ, ବେଦ ମଧ୍ୟ ସେ ଅଧ୍ୟୟନ କରିଛନ୍ତି, ତ୍ରୈବିଦ୍ୟା ଋକ୍ ସାମ ଯଜୁ ଏ ତିନୋଟି ବେଦକୁ ସେ ପାଠ କରିଛନ୍ତି। ତ୍ରୈବିଦ୍ୟା ମାଂ ସମବା ପୁତ ବାପା ଏ ତିନୋଟି ବେଦ ଅଧ୍ୟୟନ କଲା ପରେ ସେ ଯଜ୍ଞ କରୁଛନ୍ତି, ସେ ଜାଣିଛନ୍ତି। କିନ୍ତୁ ତଥାପି ଯେହେତୁ ତାଙ୍କର ଗର୍ବ ରହିଛି, ଧନ ଗର୍ବ ରହିଛି, ସେ ମାଳାକୁ ସମ୍ମାନ ପ୍ରଦର୍ଶନ କଲେନି। ତେଣୁ ମାଳାକୁ କଣ କଲେ, ସାଙ୍ଗେ ସାଙ୍ଗେ ଦୁର୍ବାସ ତାଙ୍କର ଗଳାରେ ପକାଉଛନ୍ତି, ସାଙ୍ଗେ ସାଙ୍ଗେ ସେ କାଢି ଦେଇକିରି ପକେଇ ଦେଉଛନ୍ତି, ତାଙ୍କର ଗଜ ଯୋଉ ରହିଛି ରାବତ ତାର ଶୁଣ୍ଡରେ ପକେଇ ଦେଉଛନ୍ତି। ତେଣୁ ସିଏ ତ ଗଜ ମୂର୍ଖ, ସିଏ କଣ ଜାଣିଛି ମାଳାର ମହାତ୍ମା କଣ ଜାଣିଛି, ପ୍ରସାଦ ମାଳା, ତେଣୁ ସିଏ କଣ କହିବ, ଶୁଣ୍ଡରେ ଆଣିକିରି ତଳେ ପକେଇ ଦେଇ ପାଦରେ ଜଳିଗଲା। ଦୁର୍ବାସଙ୍କ ସାମାନ୍ୟରେ ଏଇସବୁ ଜିନିଷ ହଉଛି, ତେଣୁ ଦୁର୍ବାସଙ୍କ କ୍ରୋଧ ଆସିଗଲା, ତେଣୁ ସେ ଅଭିଶାପ ଦେଇଦେଲେ ଯେ କଣ ନା ତମର ଯୋଉ ଏଇ ଯୋଉ ଗର୍ବ ହେଇଛି, ଏଇ ଗର୍ବକୁ ତମର ଯୋଉ ଧନ ଗର୍ବ ରହିଛି, ଏଇ ଧନ ଗର୍ବ ନିଶ୍ରିକାଶ୍ର ଭବଂସ୍ତତ୍ର, ତମେ ଯୋଉ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଇଛ, ତମେ ଐଶ୍ୱର୍ଯ୍ୟହୀନ ହେଇଯା, ନିଶ୍ରିକା ଭବଂସ୍ତତ୍ର, ତମେ ବର୍ତ୍ତମାନ ଐଶ୍ୱର୍ଯ୍ୟ ଶୂନ୍ୟ ହେଇଯା। ନେଶୁ ରିଜ୍ୟା ଦେହ କ୍ରିୟା, ଐଶ୍ୱର୍ଯ୍ୟ ଶୂନ୍ୟ କେମିତି ହେଇଗଲେ ନା, ଏ ଯୋଉ ରହିଛି ବେଦରେ ଯୋଉ କର୍ମକାଣ୍ଡ ଧାରା ସବୁ ରହିଛି, ଏ କର୍ମକାଣ୍ଡ ଧାରାରେ ସେମାନେ ଯୋଉ କର୍ମକାଣ୍ଡ ଧାରା ଗ୍ରହଣ କରନ୍ତି ଦେବତାମାନେ, ସେଥିରୁ ସେମାନେ ତାଙ୍କର ଭାଗ ପ୍ରାପ୍ତ ହୁଅନ୍ତି। ଦେବାନ୍ ଭାବତାନେନ ତେ ଦେବା ଭାବନ୍ତୁ ବହ ପରସ୍ପର ଭାବୟନ୍ତ ଶ୍ରେୟମ୍ ପରମ ଅବାପ୍ସତ। ତେଣୁ ଏଇ ଯୋଉ ଦେବତାମାନଙ୍କୁ ଯୋଉ ଯଜ୍ଞ ଭାବ ସେ ମିଳିଲା ନାହିଁ, ବନ୍ଦ ହେଇଗଲା, ଯଜ୍ଞ କ୍ରିୟା ସବୁ କାର୍ଯ୍ୟ ବନ୍ଦ ହେଇଗଲା, କାରଣ ଦୁର୍ବାସମୟ ଅଭିଶାପ ଦେଇଦେଲେ। ତେଣୁ ସେମାନେ ଶ୍ରୀହୀନ ହେଇଗଲେ, ଦେବତାମାନେ ଶ୍ରୀହୀନ ହେଇଗଲେ। ତେଣୁ ଶ୍ରୀହୀନ ହେଇଯିବା ଦ୍ୱାରା ତାଙ୍କର ଯୋଉ ଐଶ୍ୱର୍ଯ୍ୟ ଅଛି, ଐଶ୍ୱର୍ଯ୍ୟରୁ ସେ ଯୋଉ ନଷ୍ଟ ହେଇଗଲେ, ନଷ୍ଟ ଶ୍ରୀ ହେଇଗଲେ, ତେଣୁ ବର୍ତ୍ତମାନ ଦେବତାମାନେ ବସି ଆଲୋଚନା କରୁଛନ୍ତି କ'ଣ କରାଯିବ। ଦୁର୍ବାସଙ୍କ ପ୍ରତି ଅପରାଧ ହୋଇଗଲା। ଇନ୍ଦ୍ର ଏଇଭଳି ଭାବରେ ଅନେକ ଅପରାଧ କରିଛନ୍ତି, କିନ୍ତୁ ତଥାପି ଇନ୍ଦ୍ରାରି ବ୍ୟାକୁଳଂ ଲୋକଂ ଲୋଡ଼ନ୍ତି ଯୁଗେ ଯୁଗେ। ଭଗବାନ ଜାଣନ୍ତି ଆମେ ଯେଉଁ ଭଗବାନଙ୍କ ଭକ୍ତ ରହିଛେ ଆମେ ବହୁତ ଅପରାଧ କରୁଛେ, କିନ୍ତୁ ତଥାପି ଭଗବାନ ଆମ ସେ ଅପରାଧରୁ ମୁକ୍ତ ହେବା ପାଇଁ ସେ ବ୍ୟବସ୍ଥା କରୁଛନ୍ତି ଆମ ପାଇଁ। ଆମେ ଅନେକ ଅପରାଧ କରୁଛେ, ଇନ୍ଦ୍ରଙ୍କ ଦେଖନ୍ତୁ ଇନ୍ଦ୍ରଙ୍କ ଜୀବନରେ କେତେ ପ୍ରକାର ଅପରାଧ ସେ କରୁଛନ୍ତି, କିନ୍ତୁ ତଥାପି ଭଗବାନ ତାଙ୍କୁ ରକ୍ଷା କରୁଛନ୍ତି। ଏଥିଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାରି ବ୍ୟାକୁଳଂ ଲୋକଂ ଲୋଡ଼ନ୍ତି ଯୁଗେ ଯୁଗେ। ଭାଗବତମ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟ ଅଠେଇଶ ଶ୍ଳୋକରେ ସୁଧ ଗୋସ୍ୱାମୀ ଏଇଟା କହୁଛନ୍ତି। ଅନେକ ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି ତୃତୀୟ ଅଧ୍ୟାୟରେ, କାରଣ ସୌନକାଦି ଋଷିମାନଙ୍କର ଯେଉଁ ଛଅଟି ପ୍ରଶ୍ନ ରହିଛି ତା ଦେହରେ ଗୋଟିଏ ପ୍ରଶ୍ନ ହେଲା ଅବତାର ବିଷୟରେ ବର୍ଣ୍ଣନା କରନ୍ତୁ ଆମକୁ। ତେଣୁ ବାଇଶଟି ଅବତାର ବିଷୟରେ ବର୍ଣ୍ଣନା କରିସାରି ଅନ୍ତିମରେ ସୁଖଦେବ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଗୋଟେ ଅବତାର ବିଷୟରେ କୋଡ଼ିଏତମ ଅବତାର ରୂପରେ ଗ୍ରହଣ କରିଛନ୍ତି, ବର୍ଣ୍ଣନା କରିଛନ୍ତି। ତେଣୁ ସୁଧ ଗୋସ୍ୱାମୀ କହିଲେ, ଯଦିଓ କୃଷ୍ଣଙ୍କୁ ମୁଁ ଅବତାର ହିସାବରେ ଗଣନା କରିଛି, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ଏତେ ଚାଂଶ କଳାପୁଂସ କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ। ଆଉ ଯେତେ ଜଣ ରହିଲେ, ଏକୋଇଶ ଜଣ ରହିଲେ, ବା ଅବତାର ହିଁ ଅସଂଖ୍ୟା ଅନେକ ଅବତାର ଅଛନ୍ତି, ହରେ ସତ୍ୟ ନିଜ ଦିଜା ଯଥା ବିଦାସନୁକୂଲ୍ୟ ସହସ୍ର ସହ ଅନେକ ଅନେକ ପ୍ରକାର ଅବତାର ଅଛନ୍ତି, କିନ୍ତୁ ତାଙ୍କର ବର୍ଣ୍ଣନା ଆମେ କରିପାରିବାନି। ଏ ମନ୍ୱନ୍ତର ଅବତାର ଜଣେ ଆସୁଛନ୍ତି, ଏ ବିଷୟରେ ବର୍ଣ୍ଣନା କରାଯାଏ ନାହିଁ। ଗୁଣା ଅବତାର, ପୁରୁଷ ଅବତାର, ଅନେକ ଯୁଗାବତାର, ଅନେକ ପ୍ରକାର ଅବତାର ଅଛନ୍ତି, ତେଣୁ ସମସ୍ତେ କେତେ ବର୍ଣ୍ଣନା କରିବେ ସୁଧ ଗୋସ୍ୱାମୀ। ତେଣୁ ବାଇଶଟି ଅବତାର ବିଷୟରେ ବର୍ଣ୍ଣନା କରି ଅନ୍ତିମରେ କହିଲେ ଯେ ହରେ ଭଗବାନଙ୍କ ଅବତାର ହିଁ ଅସଂଖ୍ୟା ଅନେକ ଅବତାର ଅଛନ୍ତି, ହରେ ସତ୍ୟ ଗୁଣ ନିଧାୟ ଭଗବାନଙ୍କର ସତ୍ୟ ଗୁଣରେ ଅନେକ ଅବତାର ଆସୁଛନ୍ତି, ଯଥା ବିଦାସନୁକୂଲ୍ୟ ସରସାଶିଓ ସହସ୍ରଶ ହଜାର ହଜାର, ଯେମିତି ଗୋଟେ ବିସ୍ତାର ଜଳରାଶି ଭଣ୍ଡାରରୁ ଅନେକ ପ୍ରକାର ଜଳ ସ୍ରୋତ ବାହାରିଯାଏ, ସେଭଳି ଭାବରେ ଭଗବାନଙ୍କଠାରୁ ଅନେକ ଅବତାର ଆସୁଛନ୍ତି, କିନ୍ତୁ ଏତିକାଂଶ କଳାପୁଂସ କିନ୍ତୁ ଏମାନେ ଯୋଉ ରହିଛନ୍ତି କିଏ ଭଗବାନଙ୍କର ଅଂଶ ବା କିଏ କଳା, କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ଇନ୍ଦ୍ରାରି ବ୍ୟାକୁଳମ ଲୋକମ୍, ଇନ୍ଦ୍ରଙ୍କର ହରି, କାରଣ ଇନ୍ଦ୍ର ଭଗବାନଙ୍କର ସେବାରେ ନିଯୁକ୍ତ ଅଛନ୍ତି, ଯେତେ ଅପରାଧ କଲେ ମଧ୍ୟ ସେ ଭଗବାନଙ୍କର ଯୁକ୍ତରେ ଭଗବାନ ପାଇଁ ସେବା କରୁଛନ୍ତି, ପରିଚାଳନା ଦାୟିତ୍ୱରେ ଅଛନ୍ତି, ମ୍ୟାନେଜମେଣ୍ଟ କରୁଛନ୍ତି, ବିଶ୍ୱର ମ୍ୟାନେଜମେଣ୍ଟ କରାଯାଉଛି, ପର୍ଜନ୍ୟ ଯୋଉ ରହିଛି, ବୃଷ୍ଟି ଯୋଉ ରହୁଛି ତାର ଦାୟିତ୍ୱରେ ସେ ରହିଛନ୍ତି, ଏବଂ ସମସ୍ତ ଦେବତାମାନଙ୍କର ସେ ହେଉଛନ୍ତି ମୁଖ୍ୟ, ସବୁ ଦେବତାମାନେ ବିଭିନ୍ନ ବିଭାଗ ଦାୟିତ୍ୱ ନେଇଛନ୍ତି, ତାଙ୍କର ସେ ହେଉଛନ୍ତି ମୁଖ୍ୟ ଇନ୍ଦ୍ର। ତେଣୁ ଯେତେ ଅପରାଧ କଲେ ମଧ୍ୟ ଭଗବାନ ଇନ୍ଦ୍ରାରି ବ୍ୟାକୁଳମ ଲୋକମ୍, ଇନ୍ଦ୍ରଙ୍କର ଅରି, ଦେବତାମାନଙ୍କର ଅରି ହେଉଛନ୍ତି କିଏ ନା ଅସୁରମାନେ। ସବୁବେଳେ ପାଇଁ ଦେବତା ଏବଂ ଅସୁର ଭିତରେ ଯୁଦ୍ଧ ଚାଲିଛି, ଦେବତା ଏବଂ ଅସୁର ଭିତରେ, ଆମ ଭିତରେ ମଧ୍ୟ ସେ ଦେବଗୁଣ ରହିଛି ଏବଂ ଅସୁର ଗୁଣ ରହିଛି। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ସେଥିପାଇଁ ଭଗବାନ ଦୈବାସୁର ବିଷୟରେ ବର୍ଣ୍ଣନା କଲେ। କାହିଁକି ବର୍ଣ୍ଣନା କଲେ, ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ ଯେତେବେଳେ ଏ ଭୌତିକ ଜଗତ ବର୍ଣ୍ଣନା କରୁଛନ୍ତି ପୁରୁଷୋତ୍ତମ ବିବାହ ଯୁଗରେ, ଭଗବାନ କହୁଛନ୍ତି ଏ ଭୌତିକ ଜଗତ ହେଉଛି ଉର୍ଦ୍ଧ ମୂଳ ମଦ ଶାଖ ମତ୍ସ୍ୟତମ ପ୍ରାବର ବ୍ୟମ ଚନ୍ଦାଶି ଯଶ ପ୍ରଣାନି ଯସ୍ତମ ବେଦ ସବେ ଦେବୀ। ଏ ଭୌତିକ ଜଗତକୁ ଯିଏ ଗୋଟେ ଓରଟା ବୃକ୍ଷ ବୋଲି ଜାଣନ୍ତି ସିଏ ହେଉଛନ୍ତି ପ୍ରକୃତ ବିଦ୍ୱାନ ବ୍ୟକ୍ତି। ତେଣୁ ଯଦିଓ ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ବୋଲି ବର୍ଣ୍ଣନା କଲେ, କିନ୍ତୁ ସେ ଓରଟା ବୃକ୍ଷରେ ମଧ୍ୟ ଫଳ ବି ଥିବ ନା, ଫଳ ଓରଟା ଫଳିଲେ ମଧ୍ୟ ଫଳ ବି ରହିଛି ନା। ତେଣୁ ଷୋଡ଼ଶ ଅଧ୍ୟାୟରେ ସେଇ ବୃକ୍ଷର ଫଳ ବିଷୟରେ ବର୍ଣ୍ଣନା କରୁଛନ୍ତି, ଦୁଇ ପ୍ରକାର ଫଳ ରହିଛି, ଗୋଟେ ହେଉଛି ମୋଚକ ଫଳ, ଗୋଟେ ହେଉଛି ବନ୍ଧକ ଫଳ। ତେଣୁ ଦୈବାସୁର ବିଭାଗ ଯୋଗୁଁ ସେ ବର୍ଣ୍ଣନା କଲେ ଭଗବାନ ଦୈବୀ ସମ୍ପଦ ବିମୁଖ୍ୟାୟ ନିବନ୍ଧାୟ ଶ୍ରୀମତା। ଏ ଦୈବୀ ସମ୍ପଦ ହେଉଛି ଆମକୁ ମୋଚକ, ଆମକୁ ଏ ଭୌତିକ ଜଗତକୁ ଉଦ୍ଧାର କରିବ ଦୈବୀ ସମ୍ପଦ, କିନ୍ତୁ ନିବନ୍ଧାୟ ଶ୍ରୀମତା ଏ ଅସୁର ସମ୍ପଦ ସବୁ ରହିଛି, ଏ ଆମକୁ ନିବନ୍ଧ ବା ବନ୍ଧନ କରିବ। ତେଣୁ ସବୁବେଳେ ଆମର ଭିତରେ ଏଇ ଦୈବ ଗୁଣ ରହିଛି, ଅସୁର ଗୁଣ ମଧ୍ୟ ରହିଛି, ଏବଂ ଦୈବ ଅସୁର ଭିତରେ ପାର୍ଥକ୍ୟ ଚାଲିଛି, ମଣ୍ଡରୁ ଚାଲିଛି, ଫାଇଟିଂ ଚାଲିଛି ସବୁବେଳେ, କାମ କ୍ରୋଧ ଲୋଭ ମୋହ ଏ ହେଉଛି ଅସୁର ସ୍ୱଭାବର ବିଷୟ ମାନେ ମୁଖ୍ୟ ଏସବୁ ଲକ୍ଷଣ ରହିଛି। त्रिविधं नरकस्येदं द्वारं नाशनमात्मनः काम क्रोध स्पृहा लोभ तस्माद् एतत्त्वं त्यजेत्। इसी वस्त्र गुण काम क्रोध लोभ इत्यादि एट त्याग करने भगवान कहते तेणु ये जो इंद्रारी व्याकरण को देवता मान असुर मानते सब झगड़ा चलती आम भितर मत से भाव में दैव असुर संग्राम चली तेणु भगवान इंद्रारी व्याकरण लोक मोड़ जुगे जुगे प्रति जुगे आसती इंद्र को रक्षा कर सुरक्षा प्रदान करती असुर मान को विनाश करती प्रहत करती भाव में इंद्र को देवता मान रक्षा करते कारण देवता मान मैनेजमेंट दायित्व रही विश्व चली चलोनी जब देवता मैंने सूर्य ठीक समय जदि उदय न हो ठीक समय अस्त न हो वायु जदि ठीक समय चलाचल न करे अग्नि जदि ठीक कार्य न करे वरुण जदि जल प्रदान न करे भौतिक जल तिष्ठि पारे ना आम बंची पार ना भगवान विभूति विषय में वर्णना कले श्रवण करवा तेणु ये गुण सब रही असुर स्वभाव संपन्न गुण रही इंद्रंकर से भाव में गोटे लोभ आसीगला जे जो जो सम्मान प्रदर्शन कले दुर्वासा अभिशाप देदे तेणुता जो ऐश्वर्य रही ऐश्वर्य श्रीन हो गले तेणु सांगे सांगे असुर मैंने आक्रमण करदे सांगे सांगे असुर मैंने आक्रमण आरंभ करदे कारण देवता मान गुरु होती बृहस्पति असुर मान गुरु होती शुक्राचार्य शुक्राचार्य कम विद्यमान व्यक्ति नुहति शुक्राचार्य भगवत गीत भगवान कहते जन विभूति कविना उषना कवि जिते विद्वान व्यक्ति अच्छे उषना शुक्राचार्य हूँ जन विद्वान व्यक्ति से भाव में बृहस्पति जो गुरु परंपरा जो रही भागवत परंपरा तृतीय स्कंद अष्टम अध्याय वर्णना कर बृहस्पति ये भागवत श्रवण कर भागवत ज्ञान अच्छी शुक्राचार्य एत ज्ञान रही से मृत्यु संजीवनी मंत्र से जानी जन मृत व्यक्ति को जीवन जीवन दान करेंगे तेनाली खबर पाईगले देवता मैंने वर्तमान दुर्वासा ऋषि अभिशाप प्राप्त होती तेणु असुर मैंने जाकि युद्ध करहत करदे तेणु जो भाव में देवता मान असुर द्वारा प्रभावित हो गले से देवता मैंने चिंता कले जो वर्तमान आम सब ऐश्वर्यहीन हो गले प्रकार ऐश्वर्य था जन बहुत धनी व्यक्ति जब तार धन चलीज किभली अवस्था तार न हो कौन से ऐश्वर्य ना बहुत कष्ट चलुंत से तेनालीर इष्ट गोष्ठी है देवता मान भितर मुख्य जो रही वरुण जम इंद्र इत्यादि से बस चिंता कले कौन कर गोटे निष्पत्ति पारे ना गोटे सिद्धांत ग्रहण करें नहीं कौन कर विपद रू उधार पाइबे तेणुता जो मुख्य जो ब्रह्मा जी ब्रह्मांड देवता मैंने आणु देवता मान ब्रह्मा पाक से गले ब्रह्मा जो देखुंत देवता मैंने आस ब्रह्मा चिंता कले कौन पर अवस्था है तेणु समान मनसा संस्मरण पुरुषं परम उवोच फुल्लवदना देवांश भगवान पर ब्रह्मा जो चिंता कले जो ये भाव में जो देवता मैंने विशेष भाव में इंद्र जो इंद्र निजर अपराध को मानि ने जो मुझे भाव अपराध करी जो कि देवता मैंने समस्ते ये दुख भोग करीचु आमको उद्धार करूँ आम पूर्व श्री जमी फेरी पारे तार व्यवस्था करूँ तेणु ब्रह्मा चिंता कर देखिले जो काल रही असुर मान काल थिला अनुकूल थिला सत्व रज तम तीनोटी गुण अनुसार काल रही तार प्रभाव रही रजस्तमश्चा सत्यम भगवती भारत रज सत्य तमश्चव तम सत्यम रजस्तथा भगवदगीता चौदह चौदह अध्याय त्रिगुण विषय विषय जो वर्णना कर भगवान एक कहते सत्य गुण प्राधान्य रही रज गुण प्राधान्य रही तम गुण प्राधान्य रही तेणु ब्रह्म मुहूर्त जो रही सूर्योदय देढ़ घंटा पूर्व साढ़े चार रु छह सत्यगुण प्राधान्य सत्यगुण जो प्राधान्य थी से आम जो भगवान जो उपासन प्रबुद्ध हवा से आम अधिक फल प्राप्त हवा हरे कृष्ण 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 हरे 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 राम 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 हरे तुम ये ब्रह्म मुहूर्त रे जप करिया पे हमको सेतपई निर्देश दिया जाए ये होची उपकूल अनुकूल परिवेश रही सेतवळे तुम सही रे जतवळे रजोगुण बुद्धि हुए रजोगुण प्रादुर्भाव थाए ततवळे अश्रमान कर प्रादुर्भाव देखा जाए तेणु वर्तमान जत ब्रह्मा चिंता करसंती जे समान हितेन मनसा वर्तमान ब्रह्मा चिंता ब्रह्मा होती भगवान ठीक ज्ञान प्राप्त होती सभी ज्ञान से अच्छी मात्र चारोटी श्लोक भगवान समस्त ज्ञान प्रदान कर ब्रह्मा को द्वितीय स्कंद नवम अध्याय 32-35 चतुर्श्लोकी भागवत अच्छा ये चतुर्श्लोकी भागवत श्रवण कले से समस्त ज्ञान प्राप्त हेले जस्मिन विज्ञान सर्वमेव विज्ञान भवती जहाँ को जानले आम सबकि जापर भगवान को जानले आम सबकि जापर जो भगवान निज विषय कहते ब्रह्मा को ज्ञान जो परम गुह्यम जो विज्ञान समित सहस्यम तदंगम च ग्रहण गलित मैया जावा नह यथा भाव जदरूप गुणकर्मक तथा तत्व विज्ञान मस्तुति मदन गृहा मोर अनुग्रह तुम मोर ज्ञान प्राप्त हो भगवान कृपा करदे तेणु ब्रह्म मात्र चारोटी श्लोक समस्त ज्ञान प्राप्त हो भगवान विषय जाणीगले कि भगवान विषय जाणी से कहे कहते ना जो मुझे भगवान पूरा पूरी जाणी जा बर भागवत दशम स्कंद 14 अध्याय आम मंदिर में भागवत कथा चलती से 14 अध्याय बर्तन आरंभ हम से ब्रह्मा स्तुति आम शुणा जे जानत एवं जानत किए कहीपर मु भगवान विषय बहुत जाणी जानापी चेष्टा कर सबकि जाणी बहुत क्या नामे प्रभु मुड़ बस बड़ कथा कहूनी भगवान पर क्षमा प्रार्थना कर मनस बपुस बाचो वैभव तब गोचर काय मन बाक्य वैभव को प्रकृति मुझे जानी अगोचर मुझे जानी ना नंजन मिन्नति तत्व तस्मे नारद मणि द्वितीय स्कंद पंचम अध्याय कथा कहते जे जस अवतार कर्माणी गायंती अस्मदादय जहाँ अवतार जहाँ कर्म विषय आम सब देवता मान ब्रह्मा शिव इत्यादि सब कहती कि नजन बिंदती तत्व जहाँ प्रकृति आम जापर ना तस्मे भगवती मुझे भगवान को नमस्कार कर द्वितीय स्कंद सप्तम अध्याय विभिन्न अवतार विषय जो ब्रह्मा वर्णना करते नारद को से कथ कहते जो भगवान विषय बहुत तथ्य आनी कि तथापि से कहीपर नहीं भगवान पूर्ण भाव जानी तेणु कितु बर्तमान जो समस्या आसी देवता मान अश्र मान भर जो झगड़ा चली अश्र मैंने बलशाड़ी हो जाती बहुत से मैंने उन्नति पथर से आगे चलती देवता मैंने ये पतन हो जा बहुत क्षीण हो जा असुर माने बहुत हृष्टपुष्ट हो जा समस्त ऐश्वर्य से प्राप्त होती तेणु ये चिंता कर समान हितेन मनसा स्मरण जो स्मरण कले मन द्वारा से तो पुरुषं परम भगवान को स्मरण कले भगवान व्यवस्था सब होती परम पुरुष भगवान को चिंता कले जहाँ को से दर्शन करते भगवान को तेणु उवाच उत्फुल्ल वदना तेणु भगवान को स्मरण कले जत कीर्तनम जत स्मरणम जत इक्षणम जत बंधनम जत श्रवणम लोकस्य सद्यो विनोदि कर्मसम तस्मै सुभद्र सर्वेश नमः आम प्रथम मंगलाचरण करते श्लोक जहाँ कीर्तन कले जहाँ स्मरण कले जहाँ दर्शन कले आमर जिते पाप राशि अच्छे सबकि दौत होत कीर्तनम जत स्मरणम जत इक्षणम जत बंधनम जहाँ वंदना कले समस्त किसी पाप राशि दूर हो जा तेणु जो भगवान विषय स्मरण कले भगवान हरि स्मृति सर्व विपद विमुक्षणा अष्टम स्कंद श्लोक आसवे भगवान को जो स्मरण करवा जे नाम स्मृति मात्र पुमान भवती निर्मल जहाँ नाम स्मरण करवा जहाँ कथा स्मरण करवा जहाँ रूप स्मरण करवा हरि स्मृति भगवान का स्मरण कले मैंने सर्व विपद विमुक्षणा जिते विपद रही आज आम प्रभु कहते सम्यान प्रभु गोटे बढ़िया सुंदर कथा कहते जन गोटे विपद आसला सी आसिक गुरुदेव शिशुक गौर मुझे से महाराज पाक आसते कहले एम मोर असुविधा होती ଅବିବାହିତା ଝିଅ ସିଏ ତାଙ୍କର ଯେଉଁ ଜପ କରୁଛନ୍ତି, ଜପରେ ତା ଦେହରେ ବିଭିନ୍ନ ପ୍ରକାର ବାଧା ବିଘ୍ନ ଆସୁଛି। ତେଣୁ ମହାରାଜ କହିଲେ ଯେ ଏ ଗୋଟେ ପରୀକ୍ଷା, ତମେ ଯେତେବେଳେ ସ୍କୁଲରେ ପାଠ ପଢୁଛ ତମେ ପରୀକ୍ଷା ଦେବ, କିନ୍ତୁ ଯିଏ ଗାଈ ଚରଉଛି ବା ଛେଳି ଚରଉଛି ତାଙ୍କୁ ପରୀକ୍ଷା ଦେବାକୁ ପଡ଼େ ନାହିଁ। ତେଣୁ ଆମେ ସ୍କୁଲକୁ ଆସିଥିଲେ ଆମେ ପରୀକ୍ଷା ଦେବା, ବିଭିନ୍ନ ପ୍ରକାର ପରୀକ୍ଷା ରହିଛି, ଟର୍ମିନାଲ ପରୀକ୍ଷା, ଏକ୍ଜାମ ସାର୍ ପରୀକ୍ଷା କରଉଛନ୍ତି ପିଲାମାନଙ୍କୁ, ଆପଣମାନଙ୍କ ଭିତରେ ମଧ୍ୟ ଅଛନ୍ତି ଶିକ୍ଷକମାନେ ଅଛନ୍ତି ଯିଏ ଶିକ୍ଷା ପ୍ରଦାନ କରୁଛନ୍ତି, ପରୀକ୍ଷା ଦେଉଛନ୍ତି, କରୁଛନ୍ତି। ତେଣୁ ଆମ ଜୀବନରେ ପରୀକ୍ଷା ଯେ କେତେ ଆମେ ଭଗବାନଙ୍କର ସ୍ମରଣ କରିପାରିବା, ତତ୍ୟନୁକମ୍ପାମ ସୁସମୀକ୍ଷମାଣ ମୂଲ୍ୟାନ ଏବାତ୍ମକୃତଂ ବିପାକମ ହୃଦ୍ଭାଗ ପୂର୍ବ ବିଦଧନ ନମସ୍ତେ ଜୀବେତ ଯୋ ମୁକ୍ତି ପଦେ ସଦାୟ ଭାଗ। ଦଶମ ସ୍କନ୍ଧ 14 ଅଧ୍ୟାୟରେ ଏସବୁଟି ମଧ୍ୟ ଆସିବେ, ବ୍ରହ୍ମା ସ୍ତୁତିରେ କହୁଛନ୍ତି କଥା। ଯେତେବେଳେ ଆମର ବିପଦ ଆସିବ ସେତେବେଳେ ଆମେ ଚିନ୍ତା କରିବା ଇଏ ଭଗବାନଙ୍କର ଅନୁକମ୍ପା, ତତ୍ୟ ଅନୁକମ୍ପା, ଯଦି ସୁସମୀକ୍ଷମାଣ ଯଦି ଠିକ ଭାବରେ ଆମେ ଚିନ୍ତା କରିବା ତାହେଲେ ଜାଣିବା ଯେ ଆମେ ଯେଉଁ ବିପଦ ପାଉଛେ ଇଏ ହେଉଛି ସ୍ୱକୃତଂ ପାପଂ ବିପାକମ, ଆମେ ଯେଉଁ ବିଭିନ୍ନ ପ୍ରକାର ପାପ କର୍ମ କରିଛେ ତାର ଫଳସ୍ୱରୂପ ବିଭିନ୍ନ ପ୍ରକାର ଦୁଃଖ ଆମେ ପ୍ରାପ୍ତ ହେଉଛେ। ଭଞ୍ଜାନ ଏବଂ ଆତ୍ମକୃତଂ ବିପାକମ ଭୂତବାଗ ପୂର୍ବ ବିଦହୀନ ନମସ୍ତେ, କାୟ ମନବାକ୍ୟରେ ଯଦି ଆମେ ଭଗବାନଙ୍କ ଶରଣରେ ଯିବା ଏ କଥା ଚିନ୍ତା କରି ଭଗବାନ କୃପାରୁ ଆମେ ଆମର ଯେଉଁ ରହିଥିଲା ବହୁତ ଅଧିକ ପରିମାଣରେ ଆମେ ଦୁଃଖ ପ୍ରାପ୍ତ ହେବା କଥା କିନ୍ତୁ ଭଗବାନ କୃପାରୁ ସେଟା ଲାଘବ ହେଇଯାଇଛି, ତାହେଲେ ଏଭଳି ଭାବରେ ଯିଏ ଜୀବନ ଧାରଣ କରନ୍ତି ସେ ମୁକ୍ତି ପାଇବା ପାଇଁ ଯୋଗ୍ୟ ହେଇଯିବେ। ତେଣୁ ମହାରାଜ ମଧ୍ୟ ତାଙ୍କୁ କହିଲେ ତମେ ଏଇ ଯେତେବେଳେ ଆସୁଛ ଏଇ ଭାଗବତ କ୍ଲାସ୍କୁ ଆସୁଛ, ଭାଗବତମ ଏଇ ଭଗବାନଙ୍କ ନାମ ଜପ କରୁଛ, ତେଣୁ ତମର ପରୀକ୍ଷା ଆସୁଛି, ନାମ ଉପରେ ଯଦି ତମର ବିଶ୍ୱାସ ହେବ ତାହେଲେ ତମ ସବୁକିଛି ଦୁଃଖରୁ ବା ବିପଦରୁ ମୁକ୍ତ ହେଇଯିବ। ତେଣୁ ଭାଗବତମ ଏଇ ଅଷ୍ଟମ ସ୍କନ୍ଧରେ ଏଇ ପରେ ଆସିବେ ସେଇ ଶ୍ଳୋକଟି, ହରି ସ୍ମୃତି ସର୍ବ ବିପଦ ବିମୁକ୍ଷଣ, ଯେତେବେଳେ ବିପଦ ପଡ଼ିବ ଆମେ ଯଦି ଭଗବାନଙ୍କର ସ୍ମରଣ କରିବା ତାହେଲେ ସମସ୍ତ ବିପଦରୁ ମୁକ୍ତ ହେଇଯିବା। ବିଶିଷ୍ଟ ଋଷି କହିଥିଲେ ଏକଥା ଦ୍ରୌପଦୀଙ୍କୁ, ତେଣୁ ଦ୍ରୌପଦୀ ଯେତେବେଳେ କୁରୁ ସଭାରେ ତାଙ୍କୁ ଉଲଗ୍ନ କରିବା ପାଇଁ ଚେଷ୍ଟା କରାଯାଉଥିଲା ସେତେବେଳେ ତାଙ୍କର ସେଇ ଗୁରୁଦେବଙ୍କ କଥା ମନେ ପଡ଼ିଲା, ତେଣୁ ଭଗବାନଙ୍କୁ ସେ ପ୍ରାର୍ଥନା କଲେ, କୁରୁ ସଭା ତଳେ ଶୁଣି ଦ୍ରୌପଦୀ ରାଜଣ କୁରୁ କୋଟି ବସ୍ତ୍ର ଦେଇ ହେଲେ ଲଜ୍ଜା କଲ ଭରଣ, କୋଟି ନୀଳ ମାତାବରଣ ତେଣୁ ଯେତେବେଳେ ଆମର ବିପଦ ଆସିବ ଯଦି ଆମେ ଭଗବାନଙ୍କ ସ୍ମରଣ କରିବା ତାହେଲେ ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣା, ସମସ୍ତ ବିପଦରୁ ଆମେ ମୁକ୍ତି ପାଇପାରିବା। ଆମ ଜୀବନରେ ମଧ୍ୟ ଯେଉଁମାନେ ଏଇ ଭକ୍ତି ମାର୍ଗରେ ଆସିଛନ୍ତି ତାଙ୍କ ଜୀବନରେ ମଧ୍ୟ ନିଜର ଅନୁଭୂତିର ବିଷୟ ହେଇଥିବ ନିଶ୍ଚିନ୍ତ ଭାବରେ, ଆମ ଜୀବନରେ ମଧ୍ୟ ସେଭଳି ଭାବରେ ଅନେକ ଅନୁଭୂତି ରହିଛି, ଆପଣମାନଙ୍କ ଜୀବନରେ ମଧ୍ୟ ଏଭଳି ଭାବରେ ଅନେକ ଅନୁଭୂତି ଥିବ। ତେଣୁ ଏ ବିପଦଟା କୁଆଡ଼େ ମିଳିଯିବ କୁଆଡ଼େ ଉଭେଇଯିବ ଆମେ ଜାଣିପାରିବା ନାହିଁ, ଭକ୍ତ ସାଲଦେବ ସେଭଳି ଭାବରେ ରଚନା କରିଛନ୍ତି ଏହି ସଙ୍ଗୀତଟି। ତେଣୁ ଭଗବାନ ବ୍ରହ୍ମା ଯେତେବେଳେ ଭଗବାନଙ୍କୁ ସ୍ମରଣ କଲେ ତେଣୁ ବର୍ତ୍ତମାନ ମଧ୍ୟ ସେ ଉତ୍ଫୁଲ୍ଲ ବଦନା ହେଇଗଲେ, ବହୁତ ଆନନ୍ଦିତ ହେଲେ, କହିଲେ ଦେବତାମାନଙ୍କର ସମସ୍ୟାର ସମାଧାନ ହେଇଗଲା ଭଗବାନଙ୍କ ଯେତେବେଳେ ଚିନ୍ତା କଲେ। ଦେବଂଶ ଭଗବାନ ଭଗବାନଙ୍କର ଦେବତାମାନଙ୍କର ସମସ୍ୟାର ସମାଧାନ ଭଗବାନ କରିଦେଇଛନ୍ତି ବୋଲି ଚିନ୍ତା କଲେ ସେ। ତେଣୁ ବର୍ତ୍ତମାନ ସେମାନେ ଚିନ୍ତା କଲେ ଯେ ବ୍ରହ୍ମା ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ଅହଂ ଭବୋ ଜୁୟମ୍ ଅଥୋ ସୁରାଦୟ ମନୁଷ୍ୟ ତୀର୍ଯ୍ୟ ଗୁମ ଘର୍ମ ଜାତୟ ଯଶାବତାରଂ ସକଳା ବିସର୍ଜିତା ବ୍ରଜାମ ସର୍ବେ ଶରଣଂ ତମଭ୍ୟମ୍। ହେ ଦେବତାମାନେ, ମୁଁ ନୀଳକଣ୍ଠ ଯେଉଁ ଅଛନ୍ତି ସେ ଭବ କଥା କହୁଛନ୍ତି, ଜୀବ ଶିବଜୀ ମଧ୍ୟ ସେଠି ଉପସ୍ଥିତ ଥିଲେ, ଅହଂ ଭବ ଜୁୟମ୍ ତମେ ଅଥ ସୁରାଦେୟ ଏବଂ ଅନ୍ୟ ଯୋଉ ଗନ୍ଧର୍ବ ଏମାନେ ସବୁ ମଧ୍ୟ ଥିଲେ ସେଠି ସମସ୍ତେ ଅଥ ସୁରାଦେୟ ମନୁଷ୍ୟ ତୀର୍ଯ୍ୟ ଗୃହ ଘର୍ମ ଯାହାଦେୟ ଚାରିପ୍ରକାର ଜୀବ ଅଛନ୍ତି ସ୍ୱେଦଜ ଉଦ୍ଭିଦଜ ଅଣ୍ଡଜ ଏବଂ ଜରାୟୁଜ ଏସବୁ ବ୍ରହ୍ମା ସୃଷ୍ଟି କରିଛନ୍ତି ତେଣୁ ସମସ୍ତେ ଯଶ୍ୟାବତାରଂ ସକଳା ବିସର୍ଜିତ ଏମାନେ ସମସ୍ତେ ଯାହାଙ୍କର ଅବତାରଙ୍କଠାରୁ ଆସୁଛନ୍ତି ଗୁଣାବତାର ରଜଗୁଣ ଅବତାର ନେଇଛନ୍ତି କିଏ ବ୍ରହ୍ମା ନେଇଛନ୍ତି ତେଣୁ ବ୍ରଜାମ ସର୍ବେ ଶରଣଂ ତମ ବ୍ୟୟମ ତେଣୁ ସେଇ ଭଗବାନଙ୍କ ଶରଣରେ ଯଦି ଆମେ ଯିବା ତାହେଲେ ସବୁ ସମସ୍ୟାର ସମାଧାନ ହେଇପାରିବ ତେଣୁକରି ବ୍ରହ୍ମା ଶିବଜୀ ଏବଂ ଦେବତାମାନେ ସମସ୍ତେ ଚାଲିଲେ କ୍ଷୀର ସମୁଦ୍ର ନିକଟକୁ ଗଲେ ଭଗବାନ ସେଠି ଶୟନ କରିଛନ୍ତି କ୍ଷୀର ସମୁଦ୍ରରେ କ୍ଷୀରୋଦକ ସାଇ ବିଷ୍ଣୁ ତାଙ୍କ ପାଖକୁ ଯାଇକିରି ଭଗବାନଙ୍କର ସ୍ମରଣ ଭଗବାନଙ୍କ ସ୍ତୁତି କରୁଛନ୍ତି ଅନେକ ପ୍ରକାର ସ୍ତୁତି କରିଛନ୍ତି ଆମେ କେତୋଟି ସ୍ତୁତି କରିବା ଅଭିକ୍ରିୟଂ ସତ୍ୟମ ଅନନ୍ତ ମାଧ୍ୟମ ଗୁହାଶ୍ରୟଂ ନିଷ୍କଳଂ ଅପ୍ରତ୍ୟକ୍ଷଂ ମନୋଗ୍ରଜାନଂ ବଚସା ନିରୁକ୍ତଂ ନମାମହେ ଦେବ ବରଂ ବରେଣ୍ୟଂ ବହୁତ କଥା ଅଛି ଆମେ ସଂକ୍ଷେପରେ ବହୁତ ବର୍ଣ୍ଣନା କରୁଛେ ତେଣୁ ଏଇ ପଞ୍ଚମ ଅଧ୍ୟାୟ 26 ଶ୍ଳୋକରେ ଏଇଟା କୁହାଯାଇଛି କି ଭଗବାନଙ୍କର ତତ୍ଵ ଏଇ ଯୋଉ ବିଭିନ୍ନ ପ୍ରକାର ଅଷ୍ଟୋତ୍ତର ଶତ ସ୍ତୁତି ଆମେ କରିଛେ ବା ବିଭିନ୍ନ ପ୍ରକାର ସ୍ତୁତି ଅଛନ୍ତି ଭାଗବତମରେ ଏ ସ୍ତୁତି ଯେତେବେଳେ ଶ୍ରବଣ କରିବା ବା ଯେତେବେଳେ ଜାଣିବାର ଜ୍ଞାନ ଅର୍ଥ ପ୍ରାପ୍ତ ହେବା ସେତେବେଳେ ଭଗବାନଙ୍କର ତତ୍ଵ ଆମକୁ ଜାଣିବା ଖୁବ୍ ଭଗବାନଙ୍କ ତତ୍ଵ ବହୁତ ଦୂର ହେଲେ ମଧ୍ୟ ଭଗବାନଙ୍କ ତତ୍ଵ ଆମେ ଜାଣିପାରିବା ତେଣୁ ଏଠି କହୁଛି ଅଭିକ୍ରିୟମ ଭଗବାନ ହେଉଛନ୍ତି ବିକାର ଶୂନ୍ୟ ଅଭିକ୍ରିୟମ ଆମେ ହେଉଛୁ ସେଟା ବିକାର ରହିଛି ଆମେ ଜନ୍ମଗ୍ରହଣ କରୁଛେ ବୃଦ୍ଧିପ୍ରାପ୍ତ ହେଉଛେ ଏବଂ କିଛି କାଳ ସ୍ଥାୟୀ ରହୁଛେ କିଛି ବଂଶ ବିସ୍ତାର କରୁଛେ କ୍ଷୟ ହେଉଛେ ଏବଂ ଅନ୍ତିମରେ ଆମର ଧ୍ୱଂସ ଆମେ ପ୍ରଳୟ ହେଇଯାଉଛେ ଆମର ବା ମୃତ୍ୟୁ ହେଇଯାଉଛି ଏ ଛଅଟି ବିକାର ରହିଛି କିନ୍ତୁ ଭଗବାନଙ୍କ ବିକାର ନାହିଁ ଅଭିକ୍ରିୟମ ଇଏ ହେଉଛି ଶରୀରର ବିକାର ପୁଣି ସୂକ୍ଷ୍ମ ଭାବରେ ଆମର ମନର ବିକାର ରହିଛି ବୁଦ୍ଧିର ବିକାର ରହିଛି ସବୁକିଛିର ବିକାର ରହିଛି କିନ୍ତୁ ଭଗବାନଙ୍କର କୌଣସି ବିକାର ନାହିଁ ଅଭିକ୍ରିୟ ବୋଲି କୁହାଯାଉଛି ଏବଂ ସିଏ ହେଉଛନ୍ତି ସତ୍ୟମ ସିଏ ହେଉଛନ୍ତି ତ୍ରିକାଳ ସତ୍ୟ ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟାସ ଯୋନି ନିହିତଂ ସ ସତ୍ୟେ ସତ୍ୟାସ ସତ୍ୟାମୃତ ସତ୍ୟନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା ବର୍ତ୍ତମାନ ଧର୍ମର ଯେଉଁ ଚାରିପାଦ ରହିଛି ଏ ଚାରିପାଦରୁ ତିନିପାଦ ନଷ୍ଟ ହେଇଯାଇଛି ତପ ଶୌଚ ଦୟା ଏ ତିନିଟି ପାଦ ନଷ୍ଟ ହେଇଯାଇଛି କେବଳ ଗୋଟିଏ ପାଦ ରହିଛି ସତ୍ୟ ଗୋଟିଏ ପାଦ ରହିଛି ସେ ମଧ୍ୟ ଆସ୍ତେ ଆସ୍ତେ ନଷ୍ଟ ହେବାକୁ ବସିଛି ଏ ଭଗବାନଙ୍କର ଧର୍ମର ଏ ଚାରିଟି ପାଦ ଭଗବାନ ହେଉଛନ୍ତି ସତ୍ୟ ସବୁବେଳେ ପାଇଁ ସେ ସତ୍ୟ ତ୍ରିକାଳ ସତ୍ୟ ସେ ତେଣୁ ସତ୍ୟମ ଅନନ୍ତ ଭଗବାନ ହେଉଛନ୍ତି ଅନନ୍ତ ଭଗବାନଙ୍କର ଅନ୍ତ ନାହିଁ ଏବଂ ସେ ହେଉଛନ୍ତି ଆଦି ପୁରୁଷ ଅନନ୍ତ ମାଧ୍ୟମ ଗୁହା ସ୍ୱୟଂ ସେ ସମସ୍ତର ଗୁହା ବା ସମସ୍ତଙ୍କର ହୃଦୟରେ ସେ ଅବସ୍ଥାନ କରୁଛନ୍ତି ଅଣୁ ପରମାଣୁରେ ମଧ୍ୟ ଭଗବାନ ବିଦ୍ୟମାନ ଅଛନ୍ତି ଗୁହା ପରମାତ୍ମା ରୂପରେ ଭଗବାନଙ୍କର ଏଇ ପରମାତ୍ମା ଶ୍ଳୋକଟି ଏଇଠି ବର୍ଣ୍ଣନା କରାଯାଇଛି ବ୍ରହ୍ମ ବିଷୟରେ ବର୍ଣ୍ଣନା କରାଯାଉଛି ସବୁଠାରେ ସେ ଅଛନ୍ତି ଗୁହା ସ୍ୱୟଂ ନିଷ୍କଳଂ ଭଗବାନ ହେଉଛନ୍ତି ଉପାଧି ଶୂନ୍ୟ ଆମେ ଯେଉଁ ଉପାଧି ପ୍ରାପ୍ତ ହେଇଛେ ସର୍ବୋପାଧି ବିନିମୁକ୍ତଂ ତତ୍ ପରତ୍ୟ ନିର୍ମଳଂ ଋଷିକେନ ଋଷିକେଶ ସେବନମ୍ ଭକ୍ତିର ଉଚ୍ଚତି ଆମେ ଯେଉଁ ବିଭିନ୍ନ ପ୍ରକାର ଉପାଧି ଧାରଣ କରିଛେ ଆମେ ଭାବୁଛେ ଆମେ ବ୍ରାହ୍ମଣ ବା ଆମେ କ୍ଷତ୍ରିୟ ନାହଂ ବର୍ଣ୍ଣୀ ନା ଚ ନରପତି ନ ବୈଶ୍ୟ ଶୂଦ୍ରବା ନାହଂ ବର୍ଣ୍ଣୀ ନା ଚ ଗୃହପତି ନ ବନସ୍ତ ଯତିର୍ବା ଏସବୁ ଉପାଧି ଆମର ଆମେ ଭାବୁଛେ ଆମେ ବ୍ରାହ୍ମଣ ବା କ୍ଷତ୍ରିୟ ବା ବୈଶ୍ୟ ବା ଶୂଦ୍ର ବା ବ୍ରହ୍ମଚାରୀ ବା ଗୃହସ୍ଥ ବା ବାନପ୍ରସ୍ଥ ବା ସନ୍ୟାସ କିନ୍ତୁ ମହାପ୍ରଭୁ କହୁଛନ୍ତି ଆମେ ପ୍ରକୃତରେ ଏସବୁ ନୁହେଁ ଏସବୁ ଉପାଧି ଆମର ପ୍ରକୃତ ସ୍ଥିତି ହେଉଛି ଆମର ପ୍ରକୃତ ସ୍ଥିତି ହେଉଛି ଯେ ଆମେ ହେଉଛେ ଗୋପୀ ଭର୍ତ୍ତୁର ପଦକମୟୋ ଦାସ ଦାସାନୁ ଦାସ ଭଗବାନଙ୍କର ଯୋଉ ଆମେ ଭଗବାନଙ୍କର ଯୋଉ ରହିଛେ ଆମେ ଭଗବାନଙ୍କର
सीधा सरकार भक्त नुहे भगवान भक्त 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 दास 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 भगवान ये हूँ आम प्रकृत परिचय तेनालीर विभिन्न प्रकार उपाधि रही तेनाली उपाधि शून्य हवा सर्वोपाधि विनिर्मुक्त तत्परत्यन निर्मल जितने उपाधि ऊपर को जी से निर्मल अवस्था प्राप्त हवा तेना से आमर जो रही जो अंतकरण रही इंद्र मान रही शुद्ध हे ऋषिकाणी ऋषिकेश सेवण ये हूँ भगवान को कहुए ऋषिकेश ऋषिक कहे आम जो इंद्रिय मान अच्छा ऋषिक बोली कहुच्छे ये इंद्रिय मान प्रभु अच्छा भगवान कृष्ण तेणु ये इंद्रिय मान द्वारा जो आम इंद्र ऋषिकेश सेवा करवा भक्ति बोली कहु भगवान कौन से उपाधि ना भगवान से सच्चिदानंद विग्रह भगवान जो आसती से सच्चिदानंद रूप में आसती एवं भगवान जो लीला त्याग कर सा शेष कर चली जाती मूल स्वरूप से जाती तेणु भगवान होती निष्कलम एवं अप्रत्यक्षम आम आम जो रही तर्क जो तर्कशास्त्र नौतांग तर्कण जोड़े बोली कहुची अचिंत करुचे भावना नौतांग तर्कण जोड़े आम तर्क जो रही बुद्धि बुद्धि द्वारा आम भगवान को जापर ना जब बुद्धि द्वारा मतलब जापर शुद्ध बुद्धि द्वारा जापर अशुद्ध बुद्धि द्वारा आम भगवान को जापर ना तर्क द्वारा भगवान को जापर ना मन उपरे जान आम मन जो जापर जो जापर तार ऊर्धर से रही मन उपरे जान बचसा निरुक्त मन द्वारा जो जापरने वचन द्वारा कौन कह वचन द्वारा बचसा निरुक्त भगवान वचन द्वारा मतलब भगवान ज्ञापन कर नमा महे देव गरम वरण्यम मुझसे ही भगवान को नमस्कार कर भगवत गीता रे भगवान कहते ये चारोटी हूँ अंतिम ये सब गुहतम ज्ञान मन भाव मन में मत चिंता कर मोर भक्त हु मोर पूजा कर मत जाजी एवं मां नमस्कार मत नमस्कार कर तेनाली देखा ब्रह्मा अनेक प्रणाम कर नमस्कार कर षष्ठ अध्याय पर नमस्कार चलो तेनाली गोटे दिन शोक कर विश्राम देवा ये तो बहुत जो तत्व आलोचना कले बहुत समय लगे तेनाली कहवा जे भगवान को से महाविभूति रूप से ध्यान कर आराधना कर अम्ब सुजद्रीत उदारण सिद्धांति जीवंति लोका जतोता लोकपाला प्रसीदतानो स महाभूति सोहन मनोजस्य समामनन्दि दीवौकसंजो ब्रह्मन्दवायो ईशो नगानां प्रजनोपजानां प्रसीदतानो स महाभूति प्रसीदतानो स महाभूति श्री भगवान जो रही अनेक विभूति रही भगवद गीता दशम अध्याय भगवान विभूति जुगे विभूति विषय वर्णना कर भगवान कहते मोर जो विभूति रही विभूति को बहुत प्रकार रही विस्तार रही केवल संक्षेप तुमको कही कहि दशम अध्याय भगवान कहते खूब संक्षेप वर्णना कर विभूति तेनाली ब्रह्म भगवान विभूति विषय वर्णना कर आम यू जब विस्तार भाव में वर्णना करवा तो बहुत कथा रही है आम विश्वनाथ चक्रवर्ती ठाकुर विभिन्न आचार्य मैंने टीका देखते प्रभुपाद महाराज कहते टीका देखते तेनाली खाली जानवा कि अम्बस्त जल ये उदाहरण वीर्जम ये जल आम वैज्ञानिक मैंने कहते एच टू हाइड्रोजेन अक्सीजेन जल होली कितु ये कह जे अम्ब सुजद रेत उदार वीर्जम अम्ब जल हूँ भगवान रेत हाँ भगवान जो रही झाल को मत कह भगवान धर्म को मत कह जल जल सहित तुलना कर जल बोली कह उदार वीर्ज ये जल से कौन हो सिद्धांति जीवंती तो वर्धमान समस्त ये जल द्वारा जल जात हो वृद्धमान जन्मग्रहण कर ତେଣୁ ସେମାନେ ବର୍ଦ୍ଧମାନ ହେଉଛନ୍ତି ଏବଂ ତାଙ୍କର ପୁଷ୍ଟିପ୍ରାପ୍ତ ହେଉଛନ୍ତି ସିଦ୍ଧନ୍ତି ଜୀବନ ଯୁକ୍ତି ବର୍ଦ୍ଧମାନ ଲୋକ ଯଥୋଥା ଲୋକ ପାଳା ସମସ୍ତେ ଏଇ ଜଳ ଦ୍ୱାରା ଜଳ ହିଁ ଜୀବନ ବୋଲି କୁହାଯାଉଛି ତେଣୁ ସେହି ଭଗବାନ ପ୍ରସିଦ୍ଧତା ମୁଁ ଆମ ଉପରେ ପ୍ରସନ୍ନ ହୁଅନ୍ତୁ ଏଭଳି ଭାବରେ ପ୍ରପାଦ ମହାରାଜ ଏଠି କହୁଛନ୍ତି ଅନଫର୍ଚୁନେଟଲି ମଡର୍ନ ସୋ କଲ୍ଡ ସାଇଣ୍ଟିଷ୍ଟ ହୁ ଡୋଣ୍ଟ ଫଲୋ ଡୋଣ୍ଟ ଫୁଲି ଅଣ୍ଡରଷ୍ଟାଣ୍ଡ ଦ ମୁନ୍ ସରି ଡିସ୍ପାଇଟ୍ ଦ ଥିଓରିଜ୍ ଅଫ୍ ସୋ କଲ୍ଡ ସାଇଣ୍ଟିଷ୍ଟ ଦ ଭାଷ୍ଟ କ୍ୱାଣ୍ଟିଟି ଅଫ୍ ୱାଟର୍ ଅନ୍ ଦିସ୍ ପ୍ଲାନେଟ୍ ଆଣ୍ଡ ଅନଦର ଅଦର ପ୍ଲାନେଟ୍ସ ଆର୍ ନଟ୍ କ୍ରିଏଟେଡ୍ ବାଇ ମିକ୍ସଚର୍ ଅଫ୍ ହାଇଡ୍ରୋଜେନ୍ ଆଣ୍ଡ ଅକ୍ସିଜେନ୍ ବୈଜ୍ଞାନିକମାନେ କହୁଛନ୍ତି ହାଇଡ୍ରୋଜେନ୍ ଆଉ ଅକ୍ସିଜେନ୍ ମିଶିଲେ ଜଳ ହେଉଛି ବୋଲି ହେଉଛି ଲିସନର ହେଉଛି ଲିସନର ସେମାନେ ପରୀକ୍ଷା ପ୍ରମାଣ କରି ଦେଖେଇ ଦେଉଛନ୍ତି କିନ୍ତୁ rather the water is sometimes explained with the perspiration and sometimes the semen of the supreme personality of Godhead kintu jana prakrutare ama jo srushti parikrama srushti kriya arambha hochi e jana kete bela asuchi prathame shabda asuchi shabda ke borusham rusu jo raichi panchati tanmatra raichi shabda sparsha rupa rasa gandha e panchati tanmatra raichi prathame shabda srushti hochi ତେଣୁ ଶବ୍ଦକୁ ଯେତେବେଳେ ବିକାଶ ଲାଭ କରୁଛି ଶବ୍ଦରୁ ଆସୁଛି ଆକାଶ ଆସୁଛି ପୁଣି ଆକାଶକୁ ଯେତେବେଳେ ବିକାର ହେଉଛି ସେଥିରେ ଆସୁଛି ସ୍ପର୍ଶ ବା ସେଥିରେ ଆସୁଛି କ'ଣ ଯେଉଁ ପବନ ଆସୁଛି ବା ବାୟୁ ଆସୁଛି ଆକାଶରୁ ବିକାର ହେଇକି ବାୟୁ ଆସୁଛି ବାୟୁରେ ରହୁଛି କ'ଣ ନା ଶବ୍ଦ ରହିଛି ଏବଂ ସ୍ପର୍ଶ ରହିଛି ପୁଣି ଯେତେବେଳେ ବାୟୁରେ ବିକାର ହେଉଛି ସେତେବେଳେ ଆସୁଛି କ'ଣ ଅଗ୍ନି ଆସୁଛି ଯେଉଁଥିରେ ତିନୋଟି ଜିନିଷ ରହିଛି ଶବ୍ଦ ସ୍ପର୍ଶ ଏବଂ ରୂପ ତିନୋଟି ଜିନିଷ ରହିଛି ତେଣୁ ଏ ଅଗ୍ନିର ବିକାରରୁ ଜଳ ସୃଷ୍ଟି ହେଉଛି ଅଗ୍ନିର ଜଳ ସୃଷ୍ଟି ହେଉଛି ତେଣୁ ଏଠାରେ ଚାରୋଟି ତନ୍ମାତ୍ର ରହିଛନ୍ତି ଶବ୍ଦ ସ୍ପର୍ଶ ରୂପ ରସ ଏ ଚାରୋଟି ତନ୍ମାତ୍ର ରହିଛନ୍ତି କିନ୍ତୁ ଏଇ ଜଳ ଯେତେବେଳେ ପୁଣି ବିକାର ଲାଭ କରୁଛନ୍ତି ବିକାର କରାଯାଉଛି କ୍ରିୟା ସୃଷ୍ଟି ହେଉଛି ତାର ସେତେବେଳେ ଭୂମି ସୃଷ୍ଟି ହେଉଛି ଯେଉଁଥିରେ ପାଞ୍ଚଟି ତତ୍ତ୍ୱ ରହିଛି ଭୂମି କ'ଣ ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ ଏ ପାଞ୍ଚଟି ତନ୍ମାତ୍ର ସେ ରହିଛି ତେଣୁ ଭଗବାନ ଏଇ ଯେଉଁ ସୃଷ୍ଟି କରୁଛନ୍ତି ମହାବିଭୂତି ତାଙ୍କର ଅନେକ ବିଭୂତି ରହିଛି ତେଣୁ ସେହି ଭଗବାନଙ୍କର ଆମେ ସମୟ ଯେଉଁ ସେ ଭଗବାନ ଆମକୁ କୃପା କରନ୍ତୁ ଆମର ପ୍ରସିଦ୍ଧତି ବା ଆମକୁ କୃପା ପ୍ରସାଦ ପ୍ରଦାନ କରନ୍ତୁ ଯାହାଫଳରେ କି ଆମେ ଆମ ସମସ୍ୟାର ସମାଧାନ ହେଇପାରିବ ତେଣୁ ଏଇଭଳି ଭାବରେ ଅନେକ ପ୍ରାର୍ଥନା କରି ଅନ୍ତରରେ ସେ କହୁଛନ୍ତି କ୍ଲେଶ ଭୂରି ଅଳ୍ପ ସାରାଣୀ କର୍ମାଣି ବିଫଳାଣି ବା ଦେହୀନାମ ବିଷୟାର୍ଥାନ ନ ତଥେଇବା ଅର୍ପିତଂ ତୋଇ ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ସେଥିପାଇଁ ଆମେ ଆଲୋଚନା କଲେ କ୍ଲେଶ ଭୂରି ସାଧାରଣତଃ ଆମର ବର୍ତ୍ତମାନ ମଧ୍ୟ ଆମେ ଦେଖିବା ଭୁବନେଶ୍ୱର ସାର ଜଣେ ଯିବା ସେଠାରେ ଖାଇଥିବ କର୍ମ ହିଁ ଭଗବାନ କଠିନ ଶ୍ରମ ବିନା ଅନ୍ୟ କୌଣସି ବିକଳ୍ପ ନାହିଁ ଏଭଳି କୁହାଯାଉଛି ତେଣୁ ସମସ୍ତେ କଷ୍ଟ ସ୍ୱୀକାର କରୁଛନ୍ତି କ୍ଲେଶ ଭୂରି ବହୁତ ପ୍ରକାର କ୍ଲେଶ ବା କଷ୍ଟ ସ୍ୱୀକାର କରୁଛନ୍ତି ବହୁତ କର୍ମ କରୁଛନ୍ତି କିନ୍ତୁ କ'ଣ ପ୍ରାପ୍ତ ହେଉଛନ୍ତି ନା ଅଳ୍ପ ସାରାଣୀ ଖୁବ୍ କମ୍ ଫଳ ପ୍ରାପ୍ତ ହେଉଛନ୍ତି ଅଳ୍ପ ସାରାଣୀ କର୍ମାଣି ବିଫଳାଣି ବା ଶବ୍ଦରେ ହେବ ବୋଲି କୁହାଯାଉଛି ଜଣେ ଆଚାର୍ଯ୍ୟ ଟିକାରେ କହୁଛନ୍ତି ନିଶ୍ଚିତ ଭାବରେ ତାଙ୍କର କର୍ମ ବିଫଳ ହେଇଯାଉଛି କର୍ମାଣି ବିଫଳାଣି ବା ଦେଇନାମ ବିଷୟାର୍ଥମାନ ଯେଉଁମାନେ ବିଷୟରେ ବିଷୟ ଭୋଗ କରିବା ପାଇଁ ବହୁତ ଆର୍ଥ ବହୁତ ଦୁଃଖରେ ଏଭଳି ଭାବରେ ଅନେକ କର୍ମ କରୁଛନ୍ତି ତାଙ୍କର ସବୁ କର୍ମ ବିଫଳ ହେଉଛି କିନ୍ତୁ ନ ତଥେଇବା ଅର୍ପିତଂ ତୋଇ କିନ୍ତୁ ଯେଉଁ କର୍ମ ଆମେ ଭଗବାନଙ୍କୁ ଅର୍ପଣ କରୁଛେ ସେ କର୍ମ କେବେ ହେଲେ ବିଫଳ ହେବ ନାହିଁ ପ୍ରଭାତ ମାନେ ଉଦାହରଣ ଦେଇଛନ୍ତି ଆମର ଯେଉଁ ଇସ୍କନ ସୋସାଇଟି ଯେଉଁ ଆରମ୍ଭ ହେଇଛି 40 ଟଙ୍କାରୁ ଆରମ୍ଭ ହେଇଥିଲା 1965 ମସିହାରେ ଯାଇଥିଲେ ପ୍ରଭୁପାଦ ମହାରାଜ 40 ଟଙ୍କା ନେଇ ଯାଇଥିଲେ କିନ୍ତୁ ବର୍ତ୍ତମାନ ଦେଖନ୍ତୁ କେତେ ଜଣ ବିଶ୍ୱର ଯେତେ ଧନୀ ବ୍ୟକ୍ତି ହେଲେ ମଧ୍ୟ ସେ ଏଭଳି ଭାବରେ ଧନ ପ୍ରାପ୍ତ ହେଇପାରିବ ନାହିଁ 65 ମସିହାରେ ଯାଇଥିଲେ ବର୍ତ୍ତମାନ 2016 ଭିତରେ ଏତିକି ବର୍ଷ ଭିତରେ ବର୍ତ୍ତମାନ କେତେ କୋଟି କୋଟି ଟଙ୍କା ସେଇ 40 ଟଙ୍କାର ପରିଣତ ହେଇଛି କୋଟି କୋଟି ଅନେକ ଆମେ ହିସାବ କରିପାରିବା ନାହିଁ ଖାଲି ଆମର ଭୁବନେଶ୍ୱର ଯଦି ପ୍ରଫୁଲ୍ଲି ତାହେଲେ କେତେ ଆସିବ 40 କୋଟି ପାଖାପାଖି ଆସିଯିବ ଆମର ଭୁବନେଶ୍ୱର ଯଦି ଯେତିକି ପ୍ରପୋର୍ଟ ହେଇଛି ହେଉଛି 108ତମ ମନ୍ଦିର ପ୍ରଭୁପାଦ ମହାରାଜଙ୍କର ଆଉ ଏଇଭଳି ଭାବରେ ସେ 108ଟି ମନ୍ଦିର ନିର୍ମାଣ କରିଥିଲେ ବର୍ତ୍ତମାନ 500ରୁ ଅଧିକ ମନ୍ଦିର ହେଇଗଲାଣି 40 ଟଙ୍କା କିଭଳି ଭାବରେ ପରିବର୍ତ୍ତନ ହେଉଛି ଅଳ୍ପ ହୋଇ ମାନେ ଅଳ୍ପ କିଛି ତା ପର ସବୁ ସେ କଥା କହୁଛନ୍ତି ପ୍ରଭୁପାଦ ମହାରାଜ ତାଙ୍କ ଭାରତରେ ସେ କଥା କହିଛନ୍ତି ଯେ କ୍ରିଷ୍ଣ କନସିୟସ୍ ମୁଭମେଣ୍ଟ ଯାଇଥିଲେ ଷ୍ଟାର୍ଟେଡ୍ ୱିଥ୍ ଓନ୍ଲି 40 rupees, 40 ଟଙ୍କା ନେଇ ଯାଇଥିଲେ ସେ। ବଟ୍ ନାଓ ଇଟ୍ ଇଜ୍ ମୋର ଦେନ୍ 40 crores ୱର୍ଥ ଅଫ୍ ପ୍ରପର୍ଟି। ନା ମାନେ ସେ ଯେତେବେଳେ 1987 କଥା କହୁଛନ୍ତି, 12 ବର୍ଷର କଥା କହୁଛନ୍ତି, ତା ଭିତରେ ତ ଆହୁରି ଅନେକ ବର୍ଷ ବିତିଗଲାଣି, ଆହୁରି ଅନେକ ବୃଦ୍ଧି ହେଲାଣି। ଆଣ୍ଡ ଅଲ୍ ଦିସ୍ ଅପୋନେଣ୍ଟ ହାଜ୍ ବିନ୍ ଅଚିଭ୍ଡ ୱିଥ୍ 8 or 10 years, 10 ବର୍ଷ ଭିତରେ, ଆଗରୁ 10 ବର୍ଷ ଭିତରେ ଏତିକି ଅପୋନେଣ୍ଟ ହେଇଛି, ଅସୁବିଧା ପ୍ରାପ୍ତ ହେଇଛେ। No Karmi can expect to improve his business so swiftly, and besides that, whatever a Karmi acquires is temporary and sometimes frustrating. In Krishna consciousness, however, everything is encouraging and improving. ତେଣୁ ଯଦି ବା ବହୁତ କଷ୍ଟ ସ୍ୱୀକାର କରି ଗୋଟେ କର୍ମୀ କିଛି ପ୍ରାପ୍ତ ହୁଏ, ଧନ ପ୍ରାପ୍ତ ହୁଅନ୍ତି, ସେ ଧନ ମଧ୍ୟ ନଷ୍ଟ ହେଇଯାଏ। ମୃତ୍ୟୁ ସର୍ବହରଷ୍ଟ୍ରମ, ମୃତ୍ୟୁ ପରେ ଭଗବାନ ସବୁକିଛି ତାଙ୍କର ହରଣ କରିନିଅନ୍ତି, କିନ୍ତୁ ଅନ୍ୟ ପକ୍ଷରେ ଭକ୍ତଙ୍କର କିଛି ହରଣ ହୁଏ ନାହିଁ। ଆୟୁ ଭରସି ବୈ ପୁରୁଷାନ ଉଦନ୍ୟସ୍ତମ ତ୍ରିଜନ୍ମସୁ ତତ୍ସତ୍ୟ ତତ୍କ୍ଷଣିତ ଉତ୍ତମ ଶ୍ଳୋକ ବା ବାର୍ତ୍ତୟା। ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି, କିନ୍ତୁ ସୂର୍ଯ୍ୟଦେବ ସେମାନଙ୍କ ଆୟୁଷ ହରଣ କରିପାରନ୍ତି ନାହିଁ, ଯେଉଁମାନେ ଯେଉଁମାନେ ଭଗବାନଙ୍କ ବାର୍ତ୍ତାରେ, ଭଗବାନ କଥାରେ ଅଳ୍ପ କିଛି ସମୟ ଆୟୁ ଭାରତୀୟ ଭଳି ପଇସା ଉଦନ୍ୟସ୍ତମ ତ୍ରିଜନ୍ମସ୍ତ ଯେଉଁ କ୍ଷଣ ଗୋଟିଏ କ୍ଷଣ ମଧ୍ୟ ଯଦି ଭଗବାନଙ୍କର କଥାରେ ନିଯୋଗ ହେଲା, ବିନିଯୋଗ ହେଲା, ତାହେଲେ ତାଙ୍କର ସମୟକୁ ସୂର୍ଯ୍ୟଦେବ ହରଣ କରିପାରନ୍ତି ନାହିଁ। ଦଶକ୍ଷଣିତ ଉତ୍ତମ ଶ୍ଳୋକ ବାର୍ତ୍ତା, ଭଗବାନଙ୍କର ଯଦି କଥା ଆମେ ଶ୍ରବଣ କରୁଛେ ବା ସ୍ମରଣ କରୁଛେ ବା ମନନ କରୁଛେ, ତାଙ୍କର ଆୟୁଷ ହରଣ ହେଇପାରୁନାହିଁ, ତାଙ୍କର କିଛି କଥା ଦୁଃଖ ହେବ ନାହିଁ, ନଷ୍ଟ ହେବ ନାହିଁ। ଭଗବତ ଗୀତା ମଧ୍ୟ ଭଗବାନ ସେ କଥା କହୁଛନ୍ତି, ନିର୍ମାଭିକ୍ରମ ଅସ୍ତି ପ୍ରତ୍ୟବାନ ଅଭିଜ୍ଞତେ ସର୍ବମଧ୍ୟ ଧର୍ମସ୍ୟ ତ୍ରାୟତି ମହତୁ ଭୟାତ। ଆଜି ଅଳ୍ପ କିଛି ଆମେ କରିଛେ, ଯେମିତି ଅଜାମୀଣ ପିଲାଦିନେ ସେ ଏବଂ ଯୁବକ ଅବସ୍ଥା ପର୍ଯ୍ୟନ୍ତ ସେ ତାଙ୍କ ପିତାଙ୍କୁ ସାହାଯ୍ୟ କରୁଥିଲେ ଭଗବାନଙ୍କ ସେବାରେ, କିନ୍ତୁ ତାପରେ ତାଙ୍କର ପତନ ହେଇଗଲା, ମୃତ୍ୟୁ ସମୟ ପର୍ଯ୍ୟନ୍ତ ସେ ଭଗବାନ ଭୁଲିଗଲେ, 88 ବର୍ଷ ପର୍ଯ୍ୟନ୍ତ ଭଗବାନ ଭୁଲି ଯାଇଛନ୍ତି। କିନ୍ତୁ ମୃତ୍ୟୁ ସମୟରେ ସେ ଭଗବାନଙ୍କର ଯେଉଁ ନାରାୟଣଙ୍କର ନାମ ନେଇଛନ୍ତି, ନାମ ଗୁଣନ ପୁତ୍ର ପ୍ରଚାରିତ ଅଜାମୀ ଅଗାଧାମ କିମ୍ବତ ସଦ୍ୟ ଗୁଣନ, ଅନ୍ତିମ ସମୟରେ ସେ କେବଳ ନାରାୟଣ ହାୟୋ ନାରାୟଣ ଆସ ଏତିକି କହିଦେଇଛନ୍ତି। ତେଣୁ ସେଇଥିରେ ସାଙ୍ଗେ ସାଙ୍ଗେ ଭଗବାନ ବିଷ୍ଣୁଙ୍କର 4 ଜଣ ଦୂତ ଆସି ପହଞ୍ଚିଗଲେ, ଯମନ ଯେଉଁ ଯମରାଜଙ୍କର ଯେଉଁ 3 ଜଣ ଦୂତ ଥିଲେ ତାଙ୍କୁ ବିଧାନ କରିଦେଲେ ଏବଂ ତାଙ୍କୁ ଜୀବନ ଅଧିକ ପ୍ରଦାନ କଲେ ଏବଂ ତାଙ୍କୁ ଅନ୍ତିମରେ ତାଙ୍କୁ ଭଗବତ ଧାମ ବୈକୁଣ୍ଠ ଲୋକକୁ ନେଇଗଲେ। ସେ କଥା ବ୍ରହ୍ମା ମଧ୍ୟ ତାଙ୍କ ପରସ୍ପରରେ କହୁଛନ୍ତି ଯେ ନାବନ କର୍ମ କର୍ପୋପି ଈଶ୍ୱର ଅର୍ପିତେ କଳ୍ପତେ ପୁରୁଷ ଆତ୍ମା ଦୈତୁ ହରି। ନାବମ ଅତି ଅଳ୍ପ ଯଦି କର୍ମ କଳ୍ପବି, ଅତି ଅଳ୍ପ ତାଙ୍କର ନଷ୍ଟ ହେବନି କିଛି କର୍ମ, ଅତି ଅଳ୍ପ ଯଦି ସେ ଭଗବାନଙ୍କୁ ଉଦ୍ଦେଶ୍ୟ କରିଛନ୍ତି, ବିଫଳ ଅର୍ପିତେ ଭଗବାନଙ୍କୁ ଅର୍ପଣ କରିଛନ୍ତି, କେବଳ ବିଫଳ ହେବ ନାହିଁ ସେ କର୍ମ, ଯଦି ଅଳ୍ପ କିଛି ମଧ୍ୟ କରିଛନ୍ତି, କଳ୍ପତେ ପୁରୁଷ ଭଗବାନଙ୍କ ପ୍ରତି ଯଦି କିଛି କର୍ମ କରାଯାଇଛି ତାହେଲେ ସ୍ୱୟଂ ଆତ୍ମା ଦୈତୁ ହୋଇତ, ସେ ଭଗବାନ ଯିଏକି ସମସ୍ତଙ୍କ ପ୍ରିୟ, ତେଣୁ ଯେଉଁମାନେ ଭଗବାନଙ୍କ ଉଦ୍ଦେଶ୍ୟରେ ସେ କର୍ମ କରିଛନ୍ତି ସେ କେବଳ ନଷ୍ଟ ହେବ ନାହିଁ। ତେଣୁ ଏଠି ଭଗବାନ ମହାରାଜ କହୁଛନ୍ତି ଦେର ଆର୍ ମେନି ଇନ୍ଷ୍ଟାନ୍ସେସ୍ ଇନ୍ ଦ ହିଷ୍ଟ୍ରି ଅଫ୍ ଦ ୱାର୍ଲ୍ଡ ଇନ୍ ୱିଚ୍ ଇଭିନ୍ ଏ ସ୍ଲାଇଟ୍ ସର୍ଭିସ୍ ରେଣ୍ଡର୍ଡ ଟୁ ଦ ଲର୍ଡ ହାଜ୍ ସେଭ୍ଡ ଏ ଲିଭିଂ ଏଣ୍ଟିଟି ଫ୍ରମ୍ ଦ ଗ୍ରେଟେଷ୍ଟ ଡେଞ୍ଜର୍। ଅଜାମଲ ଇଜ୍ ଫର୍ ଏକ୍ସାମ୍ପଲ, ଅଜାମଲ ଉଦାହରଣ ସେ ଦେଇଛନ୍ତି। ତେଣୁ ଆଜି ମାନେ ଭଗବାନ କଥା କହୁଛେ, ଆ ଦ୍ୱାରା ଆମର ସମୟ ନଷ୍ଟ ହେବ ନାହିଁ, ଆମ ଆୟୁଷ ବୃଦ୍ଧି ହେବ, ଆମ ଆୟୁଷକୁ ସୂର୍ଯ୍ୟଦେବ ନେଇପାରିବେ ନାହିଁ, ନଷ୍ଟ କରିପାରିବେ ନାହିଁ, ଆୟୁଷ ଆମ ହରଣ କରିପାରିବେ ନାହିଁ। ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରାଯାଉଛି, କାଳି ନବାଚା ମନସେଇ ଇନ୍ଦ୍ରିୟ ବା ବୁଦ୍ଧ୍ୟାତ୍ ମନୋଭାନୁସୋଦ କରୋତି ପରସ୍ମୈ ନାରାୟଣ। ଏ ଭାଗବତ ଧର୍ମ ରେଖାସ୍କନ୍ଧରେ ନବଯୋଗେନ୍ଦ୍ର କଥା କହିବେ ରାଜା ନିମିଙ୍କୁ, ଯେଉଁ ଆମେ ଭଗବାନଙ୍କୁ ଯାହା ଅର୍ପଣ କରୁଛେ ସେ କେବଳ ନଷ୍ଟ ହେବ ନାହିଁ, ଯାହା ବିକ୍ରମ ନଶସ୍ତି କେବଳ ନଷ୍ଟ ହେବ ନାହିଁ, ସେସବୁ ସବୁବେଳେ ପାଇଁ ରହିବ। ଯେଉଁ ଅନ୍ତିମରେ ବ୍ରହ୍ମା ତାଙ୍କ ସ୍ତୁତିରେ କହୁଛନ୍ତି ଯେ ଯଥା ଏ ସ୍କନ୍ଧ ସାକାର ତରୁର୍ମୂଳ ଭଗବାନ ଶ୍ରୀ ଚରଣ ଏବଂ ଆରାଧନ ବିଷ୍ଣୁ ସର୍ବେଶାମ ଆତ୍ମନ ସହି ତେଣୁ ଯଥା ଯେଭଳି ଭାବରେ ସ୍କନ୍ଧ ଶାଖା ଇତ୍ୟାଦି ତରଳ ମୂଳ ସେଚନ ବୃକ୍ଷର ମୂଳରେ ଯେତେବେଳେ ଜଳସେଚନ କରୁଛେ ତାର ସ୍କନ୍ଧ ବା ତାର ଯେଉଁ ଶାଖା ରହିଛି ସେସବୁ ପ୍ରାପ୍ତ ହଉଛନ୍ତି ଜଳ ପ୍ରାପ୍ତ ହଉଛନ୍ତି ତେଣୁ ସେଇଭଳି ଭାବରେ ଏବଂ ଆରାଧନ ବିଷ୍ଣୁ ଭଗବାନ ବିଷ୍ଣୁଙ୍କର ଯଦି ସେଇଭଳି ଭାବରେ ଆରାଧନା କରାଯାଏ ସର୍ବେଶାମ ଆତ୍ମନ ସହି ତେଣୁ ସମସ୍ତଙ୍କର ଆରାଧନା ହେଇଗଲା ଭଗବାନଙ୍କର ଆରାଧନା ଯଦି ଆମେ କଲେ ତାହେଲେ ସମସ୍ତେ ଆରାଧିତ ହେଇଗଲେ କାରଣ ଭଗବାନ ହେଉଛନ୍ତି ମୂଳ ମତ ପରତର ନାନ୍ୟ କିଞ୍ଚିତ ସ୍ଥିତ ନଜୟ ମହେଶ୍ୱର ମିଦନ ପ୍ରଥମ ସୂତ୍ରୀ ମଣି ଗଣାଇବ ସବୁ କିଛି ଭଗବାନଙ୍କ ସହ ନିଯୁକ୍ତ ହେଇଛନ୍ତି ତେଣୁ ଭଗବାନଙ୍କ ସେବାରେ ଯଦି ଆମେ ନିଯୁକ୍ତ ରହିଲେ ତାହେଲେ ସମସ୍ତଙ୍କର ସେବା ହେଇଗଲା ସେଥିପାଇଁ ଚୈତନ୍ୟ ଚରିତ୍ର ମଧ୍ୟ କୁହାଯାଇଛି ଯେ ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ ହଏ ଭଗବାନ ଯଦି ଆମେ ଭକ୍ତି କରୁଛେ ଆଉ କିଛି କର୍ମ ବାକି ରହିବ ନାହିଁ ସେ କଥା ନାରଦ ମୁନି ମଧ୍ୟ ଭାଗବତ ଏକାଶ କଣ୍ଡରେ ସେ କଥା ବର୍ଣ୍ଣନା କରିଛନ୍ତି ଯେ ଦେବର୍ଷି ଭୂତାପ୍ତ ନୁଣାମ ପିତୃଣାମ ନା କିଙ୍କର ନାୟମ ଋଣୀଙ୍କ ରାଜନ ସର୍ବାତ୍ମନ ଶରଣ ଶରଣ୍ୟମ ଗତ ମୁକୁନ୍ଦ ପରିହୃତ୍ୟ କର୍ତ୍ତ୍ୟମ ନାରଦ ମୁନି ମଧ୍ୟ ଚତୁର୍ଥ ସ୍କନ୍ଧରେ ଏଇ ଶୋକଟି କହିଛନ୍ତି ଏ କଥା କହିଛନ୍ତି ଏ କଥା ଯେ କ'ଣ ଏଇ ଚତୁର୍ଥ ସ୍କନ୍ଧ ଏକତିରିଶ ଅଧ୍ୟାୟରେ ନାରଦ ମୁନି ଗୋଟେ କହିଛନ୍ତି ଶୋକ ଯେଭଳି ଭାବରେ ତେଣୁ ଗଛର ମୂଳରେ ପାଣି ଦେଲେ ତୃପ୍ତି ସ୍କନ୍ଧ ଭୁଜ ପ୍ରଶାଖା ପ୍ରାଣ ପହରା ଯେତେନ୍ଦ୍ରିୟାଣ ତଥେବା ସର୍ବାହରଣ ଅଚ୍ୟୁତେଜା କାରଣ ଲୋକମାନେ କହନ୍ତି କାରଣ ଏ କୃଷ୍ଣ ଚେତନଶୀଳ ବ୍ୟକ୍ତିମାନେ ଯେଉଁ ହରିକୃଷ୍ଣ ହେଲା ଏ ଖାଲି କୃଷ୍ଣ କୃଷ୍ଣ ହେଉଛନ୍ତି ଆଉ ଅନ୍ୟମାନେ କାହିଁ ପୂଜା କରୁନାହାନ୍ତି ଆମେ ସେଦିନ ଯାଇଥିଲେ ଜଗନ୍ନାଥ ମନ୍ଦିର ଇଏରେ ସେମାନେ ସେ ଜାଣି ମଧ୍ୟ ସେଇ କଥା କହିଲେ ଯେ ଖାଲି କୃଷ୍ଣ ଛଡ଼ା ଅନ୍ୟ କିଛି ଇଏ କରୁନାହାନ୍ତି ତେଣୁ ଏଇଟା ହେଉଛି ପ୍ରଭୁପାଦ ମହାରାଜ କହୁଛନ୍ତି ଇଏ ଯୋଉ ନାରଦ ମୁନି କହିଛନ୍ତି ଇଏ ତାର ଉତ୍ତର ତଥା ତରୁଣ ମୂଳ ସେଚନ ଯଦି ତରୁ ଗଛର ମୂଳରେ ଯଦି ପାଣି ସେଚନ କରାଯାଏ ତାହେଲେ ତୃପ୍ତ ସ୍କନ୍ଧ ଭୁଜ ଉପଶାଖା ତାର ଯୋଉ ସ୍କନ୍ଧ ଭୁଜ ଶାଖା ଉପଶାଖା ସମସ୍ତେ ପାଣି ପାଇଯିବେ ନଡ଼ିଆ ଗଛରେ ଯଦି ଏଇଟା ନ ହୋଇଥାନ୍ତା ନଡ଼ିଆ ଗଛ ଉପରେ କିଏ ପାଣି ଦେଇଥାନ୍ତା ପତ୍ରରେ ତେଣୁ ଆମେ କହିବା ଯେ ଯଦିଓ ଗଛରେ ମୂଳରେ ପାଣି ଦଉଛେ କିନ୍ତୁ ଶାଖା ପ୍ରଶାଖାରେ ପାଣି ଦେଲେ ଅସୁବିଧା କଣ ଅସୁବିଧା କିଛି ଅଛି କି ସେଇଥିପାଇଁ ନାରଦ ମୁନି ଆଉ ଗୋଟିଏ ଉଦାହରଣ ଦେଲେ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ତା ଭାଷାରେ କହିଛନ୍ତି କାହିଁକି କଣ ନା ପ୍ରାଣ ପହରା ଯେତେନ୍ଦ୍ରିୟାଣ ଯେମିତି ଆମେ ଖାଦ୍ୟ ମାନେ ପାଟି ଦ୍ୱାରା ମୁଖ ଦ୍ୱାରା ଆମ ପାକସ୍ଥଳକୁ ଯାଉଛି ପାକସ୍ଥଳକୁ ଯଦି ଖାଦ୍ୟ ଯାଉଛି ତେଣୁ ସେତେବେଳେ ଆମେ ତଥେବା ସର୍ବା ସେତେବେଳେ ଆମେ ସମସ୍ତ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଖାଦ୍ୟ ପ୍ରାପ୍ତ ହେଉଛି କିନ୍ତୁ ଯଦି ଆମେ ଖାଦ୍ୟକୁ ଆଖିରେ ରଖିବା ଆମର ଆଖିଟି ନଷ୍ଟ ହେଇଯିବ ତେଣୁକରି ଏଇଟା ଏଇ ଉଦାହରଣ ସେଇଟା ଦେଇଛନ୍ତି ନାରଦ ମୁନି ତେଣୁ ଯେ ଭଗବାନଙ୍କ ସେବାରେ ଆମେ ରହିଲେ ତାହେଲେ ଆମେ ସମସ୍ତଙ୍କର ସେବା କରିପାରିବା ଆମେ ସମସ୍ତେ ଋଣରୁ ମୁକ୍ତ ହେଇଯିବା ଆମର ଯେଉଁ ଛଅଟି ଋଣ ରହିଛି ଦେବତାମାନଙ୍କ ପ୍ରତି ଋଣ ରହିଛି ଋଷିମାନଙ୍କ ପ୍ରତି ଋଣ ରହିଛି ଭୂତ ବା ଜୀବ ଅନ୍ୟ ଜୀବମାନଙ୍କ ପ୍ରତି ଋଣ ରହିଛି ଭୂତ ଆମର ବନ୍ଧୁବାନ୍ଧବମାନଙ୍କ ପ୍ରତି ଋଣ ରହିଛି ଆମ ପିତାମାତାଙ୍କ ପ୍ରତି ଋଣ ରହିଛି ଦେବର୍ଷି ଭୂତାପ୍ତ ଋଣ ପିତୃଣାମ ମନୁଷ୍ୟମାନଙ୍କ ପ୍ରତି ମଧ୍ୟ ଆମର ଋଣ ରହିଛି କିନ୍ତୁ ନାୟମ ନ କିଙ୍କର ନାୟମ ଋଣୀଙ୍କ ରାଜନ ସେ ଆଉ କାହାର କିଙ୍କର ହୁଅନ୍ତି ବା ଦାସ ରହନ୍ତି ନାହିଁ ବା ଋଣୀ ରହନ୍ତି ନାହିଁ ଗତ ମୁକୁନ୍ଦ ପରିହୃତ କର୍ତ୍ତବ୍ୟ ଯଦି ଆମେ ଭଗବାନଙ୍କ ଶରଣରେ ଯିବା ତାହେଲେ ସମସ୍ତ କର୍ତ୍ତବ୍ୟ ସମସ୍ତ ଋଣରୁ ଆମେ ମୁକ୍ତ ହେଇଯାଇପାରିବା ତେଣୁ ମହାଭାରତରେ ଯେତେବେଳେ ଧର୍ମ ଲୋକ ପ୍ରଶ୍ନ ପଚାରିଛନ୍ତି କ'ଣ ସୁଖୀ ଯାହା ଯୁଧିଷ୍ଠ ମହାରାଜ ମଧ୍ୟ ଏକଥା କହିଛନ୍ତି ଅନୃଣୀ ଯେଉଁମାନେ ଅନୃଣୀ ହେଇକିରି ଋଣ ମୁକ୍ତ ହେଇକିରି ଯେଉଁମାନେ ରୁହନ୍ତି ସେମାନେ ପ୍ରକୃତିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଅନୃଣୀ ବୋଲି କହି ଶବ୍ଦଟି ବ୍ୟବହାର କରାଯାଇଛି ତେଣୁ ଏଇଭଳି ଭାବରେ ପଞ୍ଚମ ଅଧ୍ୟାୟରେ ଏଇ ଶ୍ଳୋକ ସବୁ ପାଠ କରିଛନ୍ତି ବ୍ରହ୍ମା ସ୍ତୁତି କରୁଛନ୍ତି ସେଠି ଶିବଜୀ ମଧ୍ୟ ରହିଛନ୍ତି ଅନ୍ୟ ଦେବତାମାନେ ମଧ୍ୟ ଇନ୍ଦ୍ର ଆଦି ଦେବତାମାନେ ମଧ୍ୟ ରହିଛନ୍ତି ଗନ୍ଧର୍ବ ବିଭିନ୍ନ ମୁନିଋଷି ସେମାନେ ମଧ୍ୟ ରହିଛନ୍ତି ତେଣୁ ଏଇଭଳି ଭାବରେ ଯେତେବେଳେ ପ୍ରାର୍ଥନା କରୁଛନ୍ତି ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଭଗବାନଙ୍କର ଆବିର୍ଭାବ ହବ ଭଗବାନଙ୍କର ସୁନ୍ଦର ରୂପରେ ଭଗବାନ ଆବିର୍ଭାବ ହେଇଛନ୍ତି ଭଗବାନ ଆବିର୍ଭାବ ହେବା ପରେ ମଧ୍ୟ ତାପରେ ମଧ୍ୟ ବ୍ରହ୍ମା ତାଙ୍କୁ ସ୍ତୁତି କରିଛନ୍ତି ଅନେକ ସ୍ତୁତି କରାହେଇଛି ତାପରେ ସେ ସମସ୍ୟାର ସମାଧାନ କରିବେ ତେଣୁ ଆମେ ଆସନ୍ତାକାଲି ଆମେ ଏଇଭଳି ଭାବରେ ଏଇ ଆଠ ଦିନ ଧରି ଏ ସାତ ଦିନ ଧରି ଏଇ ବାରଟି ଅଧ୍ୟାୟ ବିଷୟରେ ଶ୍ରବଣ କରିବା ତେଣୁ ଆମ କଥାକୁ ଏଇଠି ବିଶ୍ରାମ ଦେବା
Hare Rama, Hare Rama,